मित्वा भारी महारथो कृष्णौ ददृ शतु कन्यां चरन्ति चारुदर्शनां तत्रोपस्पृश्य विशदं मित्वा भारी महारथो कृष्णौ ददृ शतु कन्यां चरन्ति चारुदर्शनां। हरे कृष्ण अभ्यस्त भक्त सजन बंद मातृवृंद आमर भागवत कथा को नित्य भागवत कथा को आम सब स्वागत जनाऊँ। आम गत काली जो कथा विश्राम देते इंद्रप्रस्थ इंद्रप्रस्थ रे से जो जंगल रही बनरे भगवान कृष्ण एवं अर्जुन दुईज जाक गोटे महारथ महत्रथ रे जो महत्रथ को देते अग्नि देते अग्निदेव देते अग्निदेव देते महत्रथ को तेणु से रथरे जाकि सब शिकार कले आत का शुणुले दस टी जो रही दस प्रकार पशु मान सब से शिकार करते शिकार कलापर से सब तर जो सेवक मान अच्छा से सब नहीं राजा प्रदान कले गत कौले पांच प्रकार पशु रही जे कि यज्ञ बलि दि जा पार पांच प्रकार पशु यज्ञ बलि दि जा पार ना तेणु जो पशु बलि दि जा पार ना से पशु को सेगले से निजे खाद्य रूप से ग्रहण कले जो पशु सब बलि दिजाव से पशु को से पशु सब को राजा प्रदान कले राजा युधिष्ठिर महाराज को प्रदान कले भाव गत काली आम कहते न्यूनु किंकरो राज्ञे मेध्यान पर्वणि उपागते त्रुट परिध परिश्रांतो विभत्सु जमुना गता जमुना गा जमुना अगात। तेणु यही भाव शिकार करी त्रुट परित परिश्रांतो परिश्रांत हो गले त्रुट जोबले आम शरीर रे झाल निर्गत हो जाऊँगी परिश्रम झाल निर्गत होणु झाल निर्गत हेले जो वाटर रही आम भितर जो जल कणा सब जल सब वस्तु रही जल से सब वाट कौन परिश्रम हेले जो झाल मध्यम बाहर पड़ू तेणु तृषा हव तेणु परिश्रम कला मैंने तार जल परिमाण पड़े सुखी एपटे सब बाहरी पड़ो ये शरीर द्वारा झाड़ मध्यम बाहरी पड़ो त्रुट परित परिश्रांत तेणु सब जल चलीगला जल अभाव होगा भितर जो जल स्टॉक रही कमी जा वैज्ञानिक मैंने कहते आम शरीर भितर जो रही पृथ्वी वर्तमान जो रही 70% जल एवं 30% स्थल बोली कह जा 70% जल 30% स्थल वर्तमान आम पृथ्वी यही भाव रही कह जाए तेणु आम शरीर में 70% जल रही तेणु जलर परिमाण जो कमी जाए तृषा हम ये कहगल ना त्रुट परित परिश्रांत जल चल जल परिमाण चल जु तृषा है तेणु विभत्सु जमुना मगात भगवान ये सृष्टि करे नदी मान सब सृष्टि करदी रही जो नदी को केवल स्मरण कला मान जड़े भगवान को प्राप्त हो भगवद गीता किंचिदीता गंगा जल लव कणिका पीता सक्रोदपी जे नुरार समर्चा यते सजन न चर्चा भज गोविंदम भज गोविंदम गोविंदम भज मूढ़मदे महामुद्गर शंकराचार्य रचना कर शंकराचार्य जो रही शंकराचार्य हो शिवजी कौन शिवजी ସିଏ ହେଉଛନ୍ତି କ'ଣ ଇନକାର୍ନେସନ୍ ବା ଶିବଜୀଙ୍କର ଅବତାର। ଆମେ ସେ ବିଷୟରେ ଏତେ ବର୍ଣ୍ଣନା କରିବା ନାହିଁ, ଖାଲି ଆମର ଗୋଟେ ଖାଲି ସଂକ୍ଷେପରେ କହିବା, ଶଙ୍କରାଚାର୍ଯ୍ୟ ଯେଉଁ ରହିଛନ୍ତି ଈଶ୍ୱର, ଯେତେବେଳେ ତାଙ୍କ 36 ବର୍ଷ ଏ ଭୌତିକ ଜଗତରେ ସେ 36 ବର୍ଷ କାଳ ଜୀବନ ଧାରଣ କରିଥିଲେ, ମାତ୍ର 36 ବର୍ଷ, ତା ଭିତରେ କେତେ କ'ଣ ସବୁ ବୁଦ୍ଧ ଧର୍ମକୁ ଲୋପ କରିଦେଲେ ଭାରତବର୍ଷରେ। ଭାରତବର୍ଷରେ ବୈଦିକ ଧର୍ମ ଲୋପ ହୋଇଯାଇଥିଲା, ବୁଦ୍ଧ ଧର୍ମ ଏଭଳି ପ୍ରସାର ଲାଭ କରିଥିଲା, କିନ୍ତୁ ସିଏ ଆସିକରି ଏକୁଟିଆ ବୁଦ୍ଧ ଧର୍ମକୁ ଲୋପ କରିଦେଲେ। ତେଣୁ କେତେ ତାଙ୍କର ଶକ୍ତି ଅଛି ହିସାବ କରୁ, ଶିବଜୀ ସିଏ ଶିବଶଙ୍କର। ତେଣୁ ଆମର ଖାଲି କହିବା ଗୋଟେ ପ୍ରସଙ୍ଗକ୍ରମେ ଏତିକି କଥା କହିବା, ସେ ଯେତେବେଳେ ଯାଇଥିଲେ କାଶୀରେ ଯାଉଥିଲା ବେଳେ ଦେଖିଲେ ଜଣେ ବୃଦ୍ଧ ବ୍ୟକ୍ତି ସେଠି ସେ ବ୍ୟାକରଣ ସଂସ୍କୃତ ବ୍ୟାକରଣକୁ ସବୁ ଇଏ କରୁଛି, ନରା ନର ନରା ଆମେ ସବୁ ପିଲାଦିନେ ପଢ଼ୁଥିଲୁ, ସପ୍ତମ ଶ୍ରେଣୀରେ ପଢ଼ିଲା ବେଳେ ସପ୍ତମ ନା ଅଷ୍ଟମରେ ସଂସ୍କୃତ ଶବ୍ଦ ଶିକ୍ଷା କରୁଥିଲୁ, ସ୍ମରଣ କରୁଥିଲୁ, ମୁଖ୍ୟ ସବୁ ମନେ ରଖୁଥିଲୁ ସବୁ ଘୋଷୁଥିଲୁ। ତେଣୁ ସେଇଭଳି ଭାବରେ ସେ ବ୍ୟକ୍ତି ଜଣଙ୍କ ଯେତେବେଳେ କରୁଛନ୍ତି, ସେତେବେଳେ ଦେଖିକରି ସେ ଏଇଟା ରଚନା କରିଥିଲେ ମହମୁଦଗର, ତା ଦେହରେ ଏଇଟା କହୁଛନ୍ତି, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ ମତେ ନାହିଁ ନାହିଁ ରକ୍ଷତି ଦୁଃଖୃଣକରଣେ, କ'ଣ ସମ୍ପ୍ରାପ୍ତ ସନ୍ନିହିତ କାଳେ ନାହିଁ ନାହିଁ ରକ୍ଷତି ଦୁଃଖୃଣକରଣେ। ଆମେ ଏଇ ଦୁଃଖୃଣକରଣ ଯେଉଁ ନର ନରୁ ନରା ଯେଉଁ ସଂସ୍କୃତ ଇଏ କରୁଛୁ, ଇଏ ଆମକୁ ମୃତ୍ୟୁ ସମୟ ରକ୍ଷା କରିପାରିବ ନାହିଁ। ଭଗବାନଙ୍କୁ ଭଜନ କର, ଭଜ ଗୋବିନ୍ଦମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ଆମେ ଏ ବିଷୟରେ ଗତକାଲି କିଛି କିଛି ଆଲୋଚନା କରିଥିଲେ ବା ଏ ବିଷୟରେ କରିନଥିଲେ, ଅନ୍ୟ କ'ଣ ସବୁ ଆଲୋଚନା କରୁ, ତଥାପି ବୁଦ୍ଧଦେବଙ୍କ କଥା କୁହାହେଇଥିଲା, ବୋଧେ କହିଥିଲା ନା। ତେଣୁ ଏ ରଚନା କରିଥିଲେ ଭଗବତ ଗୀତା କିଞ୍ଚିତ ଅଧିତା, ଭଗବତ ଗୀତା ସାମାନ୍ୟ କିଛି ଆମେ ଅଧ୍ୟୟନ କରୁଛେ, ସାମାନ୍ୟ କିଛି ଅଧ୍ୟୟନ କରୁଛେ, ଏବଂ ଗଙ୍ଗା ଜଳଲୋଭ କଣିକା ପିଇତା, ଗୋଟେ କଣିକା ମଧ୍ୟ ଗଙ୍ଗା ଜଳକୁ ଯଦି ଆମେ ପାନ କଲେ, ଏବଂ ସକୃତପି ଯଦି ମୁରାରି ସମର୍ଚ୍ଚା, ମୁରାରିଙ୍କର ଗୋଟିଏ ଥର ଯଦି ଆମେ ଅର୍ଚ୍ଚନା କଲେ, ତାହେଲେ କ୍ରିୟତେ ତସ୍ୟ ଜନ ନମେନ ଚର୍ଚ୍ଚା, ତାଙ୍କର ଚର୍ଚ୍ଚା ଜମ ମଧ୍ୟ କରନ୍ତି ନାହିଁ। ଏ କଥାଟି ଆମର ପ୍ରଭୁପାଦ ମହାରାଜ ଭାଗବତ ପଞ୍ଚମ ସ୍କନ୍ଧରେ ଗୋଟେ ଶ୍ଳୋକ ଅଛନ୍ତି, ସେ ଶ୍ଳୋକର ପର୍ପଟରେ ପ୍ରଭୁପାଦ ମହାରାଜ ଏ ଶଙ୍କରାଚାର୍ଯ୍ୟଙ୍କ ଏଇ କଥାକୁ ଉଦ୍ଧାର କରିଛନ୍ତି। ତେଣୁ ଏହିଭଳି ଭାବରେ ନଦୀ ସବୁ ରହିଛି ଭାରତବର୍ଷରେ, ପୁଣ୍ୟ ନଦୀ ସବୁ ରହିଛି ଭାଗବତ ପଞ୍ଚମ ସ୍କନ୍ଧରେ ଏବଂ ଏକାଦଶ ସ୍କନ୍ଧରେ, ଏଇଭଳି ନଦୀମାନଙ୍କର ବର୍ଣ୍ଣନା କରାଯାଇଛି। ନଦୀ ଏଭଳି ରହିଛି ଯେଉଁ ନଦୀକୁ ସ୍ମରଣ କଲେ, କି ଗଙ୍ଗା ବୋଲି ଜଣେ ସ୍ମରଣ କରିଦେବ, ତାହେଲେ ସେ ଭଗବାନଙ୍କୁ ପ୍ରାପ୍ତ ହୋଇଯିବେ, ଏଭଳି ରହିଛି। ଏଇ ଭାଗବତ ପଞ୍ଚମ ସ୍କନ୍ଧରେ ସେ ଶ୍ଳୋକଟି ଅଛନ୍ତି ରହିଛି, ଯମୁନା ମଧ୍ୟ ସେଇଭଳି ଭାବରେ ଗଙ୍ଗା ଏବଂ ଯମୁନା, ପଞ୍ଚମ ସ୍କନ୍ଧରେ ନା ନବମ ସ୍କନ୍ଧରେ ଏଇଟା ଅଛି, ଯେଉଁ ସାଗରଙ୍କର ବଂଶଧରମାନେ ସେମାନେ ଯେଉଁ ସାଗର ରାଜା ଇଏ କରୁଥିଲେ, ଯଜ୍ଞ କରୁଥିଲେ, ଇନ୍ଦ୍ର ତାଙ୍କର ଯଜ୍ଞକୁ ଘୋଡ଼ା ଯଜ୍ଞହସକୁ ନେଇଯାଇଥିଲେ, ଯଜ୍ଞହସକୁ ନେଇଯାଇଥିଲେ, ଏବଂ ତାଙ୍କର 60,000 ପୁତ୍ର ରହିଛନ୍ତି, 60,000 ନା କେତେ ସାଗରଙ୍କର 60,000 ପୁତ୍ର, 60,000 ପୁତ୍ର ଖୋଜି ଖୋଜିକିରି କୁହାଯାଏ ସେମାନେ ଯେଉଁ ଖୋଜି ଖୋଜି ଗଲେ ସେ ସାଗର ସୃଷ୍ଟି ହୋଇଗଲା। ତେଣୁ ସେ ଯେଉଁ ଇଏ କଲେ ସେସବୁ ଯାଇ ପହଞ୍ଚିଲେ କପିଳଦେବଙ୍କ ଆଶ୍ରମରେ ପହଞ୍ଚିଗଲେ, ସେଇଠି ଦେଖିଲେ ସେ ଘୋଡ଼ା ବନ୍ଧା ହେଇଛି, ପ୍ରକୃତ ଇନ୍ଦ୍ର ନେଇକରି ସେ ଘୋଡ଼ାକୁ ସେଇଠି ବାନ୍ଧିଥିଲେ। ତେଣୁ ସେମାନେ ଟିକେ ଏପଟ ସେପଟ ହେଲେ ପାଟିତୁଣ୍ଡ କଲେ ଏସବୁ ହେବାରୁ କପିଳଦେବ ଧ୍ୟାନ କରୁଥିଲେ, ଚକି ଖୋଲିଦେଲେ ସେତେବେଳେ ସେମାନେ ଧ୍ୱଂସ ହୋଇଗଲେ, ତେଣୁ ନବମ ସ୍କନ୍ଧ 13 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ଭସ୍ମୀଭୂତ ଅଙ୍ଗ ସଙ୍ଗେନ ସ୍ୱର୍ଯ୍ୟାତା ସଗରାତ୍ମଜା କିଂ ପୁନଃ ଶ୍ରଦ୍ଧା ଦେବୀ ସେବନ୍ତେ ଯେ ଧୃତବ୍ରତା। ତେଣୁ ଏ ଯେଉଁ କପିଳଦେବ ହେବାରୁ ଯେଉଁ ହୋଇଗଲେ ତାଙ୍କର ସବୁ ସେମାନେ ଧ୍ୱଂସ ହୋଇଗଲେ, 60,000 ସେ ହୋଇଗଲେ, ତେଣୁ ସାଗରଙ୍କର ଯେଉଁ ଅନ୍ୟ ପୁତ୍ର ଥିଲେ ସେମାନେ ସବୁ ଆସିକରି ଖୋଜିକି ସନ୍ଧାନ କଲେ ଏଇଠି ସବୁ ରହିଛନ୍ତି। ତେଣୁ ସେମାନେ ସବୁ କପିଳଦେବଙ୍କୁ ସ୍ତୁତି କରିବାରୁ କପିଳଦେବ କହିଲେ ତୁମେ ଗଙ୍ଗାଙ୍କୁ ଆହ୍ୱାନ କର, ଗଙ୍ଗାଙ୍କୁ ଏଠିକି ଆଣିଲେ ସେ ଉଦ୍ଧାର ପାଇବେ। ତେଣୁ ଏଇଭଳି ଭାବରେ ସେ ପରମ୍ପରାରେ ବହୁତ ଜଣ ଆସିକରି ସକ୍ସେସଫୁଲ ହୋଇପାରିଲେ ନାହିଁ, କିନ୍ତୁ ଭଗୀରଥ ତପସ୍ୟା କରିକି ଗଙ୍ଗାଙ୍କୁ ସନ୍ତୁଷ୍ଟ କଲେ। ଗଙ୍ଗା ଏସବୁ ବହୁତ ବିସ୍ତାର ପ୍ରସଙ୍ଗ ରହିଛି, ଖାଲି ଏହି ପ୍ରସଙ୍ଗରେ ଆମେ ଖାଲି କହିବା ଗୋଟେ କଥା ଯେ ଗଙ୍ଗାଦେବୀ ଆସିଲେ, ଗଙ୍ଗାଦେବୀ ଆସିଲେ ସ୍ୱର୍ଗରୁ। ଏଠି କୁହାଯାଉଛି କ'ଣ ଭାଷ୍ମୀଭୂତ ଅଙ୍ଗ ସଙ୍ଗେନ, ସେ ଯେଉଁ ତାଙ୍କର ପୂର୍ବପୁରୁଷମାନେ ଭାଷ୍ମୀଭୂତ ହୋଇଯାଇଥିଲେ ସେମାନେ ସ୍ୱର୍ଯାତା ସଗରାତ୍ମଜା, ସ୍ୱର୍ଯାତା ସଗରଙ୍କର ଆତ୍ମଜା ମାନେ ଏ ପୁତ୍ରମାନେ ଏମାନେ ସବୁ ସେଇ ଗଙ୍ଗାଙ୍କର ସ୍ପର୍ଶ ପାଇକିରି ସେମାନେ ସ୍ୱର୍ଗକୁ ଗଲେ। ସ୍ୱର୍ଯାତା ସଗରାତ୍ମଜା କିଂ ପୁନଃ ଶ୍ରଦ୍ଧା ଦେବୀଂ ସେବନ୍ତେ ଯେ ଧୃତବ୍ରତା। ତେଣୁ ଯେଉଁମାନେ ଏଇଭଳି ଭାବରେ ଗଙ୍ଗାଙ୍କର ଯେଉଁମାନେ ସେବନ କରିବେ ତାଙ୍କ କଥା କ'ଣ କହିବା, ଧୃତବ୍ରତା। ଗଙ୍ଗା ନଦୀ ତଟରେ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ବହୁତ ସୁନ୍ଦର ଶ୍ଳୋକ। କ'ଣ ସେ ଶ୍ଳୋକ, ପଞ୍ଚମ ସ୍କନ୍ଧରେ ରହିଛି, ସେ ଶ୍ଳୋକଟି ଆଲୋଚନା କରିଦେବା, ବହୁତ ସୁନ୍ଦର ଶ୍ଳୋକ। ଏଇ ଗଙ୍ଗା ନଦୀଙ୍କର ମହାତ୍ମ୍ୟ ରହିଛି, ନଦୀ ଉପରେ କଥା ପଡ଼ିଲା ତ ତେଣୁ ଆମେ କହିବା। ତେଣୁ ଏଇଠି କୁହାଯାଉଛି ପଞ୍ଚମ ସ୍କନ୍ଧରେ ସେହି ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ ଏ କଥାଟି କହିଛନ୍ତି, ଏଇ ଶଙ୍କରାଚାର୍ଯ୍ୟଙ୍କର ଏ କଥାକୁ କହିଛନ୍ତି। ବହୁତ ସୁନ୍ଦର ଶ୍ଳୋକ ସେ ଶ୍ଳୋକଟି, ସେଠି କୁହାଯାଉଛି କ'ଣ ନା, ପଞ୍ଚମ ସ୍କନ୍ଧ ନା କେଉଁ ସ୍କନ୍ଧରେ ଅଛି ସେଇଟା, ଯେଉଁ ରହିଛି ଯେଉଁ ଏଇ ଗଙ୍ଗା ନଦୀଙ୍କ କଥା ସେଠି ଅଛି ତା ଦେହରେ, ଯେ ଏଭଳି ରହିଛି ଗଙ୍ଗାଦେବୀ ମାନେ ଏଇ ଗଙ୍ଗାର ମହାତ୍ମ୍ୟ ସେଠି ବର୍ଣ୍ଣନା କରାଯାଇଛି ପଞ୍ଚମ ସ୍କନ୍ଧରେ। ଯେଉଁ ବିଭିନ୍ନ ପଞ୍ଚମ ସ୍କନ୍ଧରେ ନା କେଉଁଠି ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ବୋଧେ, ଏଇଟା ତୃତୀୟ ସ୍କନ୍ଧରେ ନା କେଉଁଠି, ତୃତୀୟ ସ୍କନ୍ଧରେ ସେ ଶ୍ଳୋକଟି ଅଛନ୍ତି। ଯେତେବେଳେ ସୃଷ୍ଟିର ଆରମ୍ଭରେ ଦେବତାମାନେ ଭଗବାନଙ୍କୁ ସ୍ତୁତି କରୁଥିଲେ, ସେହି ପ୍ରସଙ୍ଗରେ ଶ୍ଳୋକଟି ଅଛନ୍ତି, ପାନିନ ତେ ଦେବ କଥା ସୁଧାୟାଂ, ଏ ଶ୍ଳୋକଟି ରହିଛି, ଏଇ ଶ୍ଳୋକଟି ଅଛି। ଏ ନାଇଁ ନାଇଁ, ମାର୍ଗନ୍ତି ଯତେ ମୁଖ ପଦ୍ମ ନିଡ଼େଇ ଛନ୍ଦ ସୁପର୍ଣ୍ଣେଇ ରୋଷେୟ ବିବେକ୍ତେ ଯଶ୍ୟାଗମର୍ଷୋ ସରିଦ୍ବରାୟାଂ ପଦଂ ପଦଂ ତୀର୍ଥ ପଦଂ ପ୍ରପନ୍ନା। ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟ 41 ଶ୍ଳୋକରେ ଏଇଟା କୁହାଯାଇଛି। ଏ ଗଙ୍ଗା ନଦୀଙ୍କ କଥାରୁ ଆସିଲା, ମୁନି ଋଷିମାନେ ଗଙ୍ଗା ନଦୀ ତଟରେ ତାଙ୍କର କୁଡ଼ିଆ ବା ଆଶ୍ରମ ନିର୍ମାଣ କରି ରହିଛନ୍ତି ଗଙ୍ଗା ନଦୀ ତଟରେ। ମାର୍ଗନ୍ତି ଯତେ ମୁଖ ପଦ୍ମ ନିଡ଼େଇ, ଭଗବାନଙ୍କର ଭଗବାନଙ୍କୁ ଯେଉଁମାନେ ଅନ୍ୱେଷଣ କରୁଛନ୍ତି ଭଗବାନଙ୍କ ମୁଖ ପଦ୍ମକୁ ଗୋଟେ ନିଡ଼ ଭଳି, ଏବଂ ସେଇ ମୁଖ ପଦ୍ମ ନିଡ଼କୁ ଆଶ୍ରୟ ନେବା ପାଇଁ ବା ତାର ଅନ୍ୱେଷଣରେ ଯେଉଁମାନେ ଯେମିତି ଚଢ଼େଇମାନେ ତାଙ୍କର କ'ଣ ତାଙ୍କର ଯେଉଁ ବସାକୁ ଯାଆନ୍ତି ଉଡ଼ିଯାଆନ୍ତି, ସେଇଭଳି ଭାବରେ ଭଗବାନଙ୍କୁ ପ୍ରାପ୍ତ ହେବାର ଦୁଇଟି ଉପାୟ ରହିଛି, ଦୁଇଟି ପଥ ରହିଛି। ଗୋଟେ ହେଉଛି କ'ଣ ନା, ଭଗବାନଙ୍କ ମୁଖ ପଦ୍ମ ଛନ୍ଦ ସୁପର୍ଣ୍ଣେଇ ରୋଷେୟ ବିବିକ୍ତେ, ଏ ଭାଗବତମର ଯେଉଁ ଶ୍ଳୋକ ସବୁ ରହିଛନ୍ତି ଛନ୍ଦ ସୁପର୍ଣ୍ଣେଇ, ଯେମିତି ସୁପର୍ଣ୍ଣେଇ ଯେମିତି ପକ୍ଷୀମାନଙ୍କର ରହିଛି ପକ୍ଷ ରହିଛି, ପକ୍ଷୀମାନଙ୍କ ପକ୍ଷ ରହିଛି, ସେଇଭଳି ଭାବରେ ଇଏ ଭାଗବତମର ଶ୍ଳୋକ ସେଇଭଳି ଭାବରେ ବେଦରେ ସବୁ ଛନ୍ଦ ସବୁ ରହିଛି ସେଇଭଳି ଭାବରେ ରୋଷେୟ ବିବିକ୍ତେ, ଏମାନେ ମୁନି ଋଷିମାନେ ଏଇ ବେଦ ଉପନିଷଦ ବା ଭାଗବତମର ଶ୍ଳୋକର ଅନ୍ୱେଷଣ କରିକି ଭଗବାନଙ୍କୁ ପ୍ରାପ୍ତ ହୋଇଯାଆନ୍ତି, ଇଏ ଗୋଟେ ପଥ ଭଗବାନ ପ୍ରାପ୍ତ ହେବାର। ଏବଂ ଆଉ ଗୋଟେ ହେଉଛି କ'ଣ ନା, ଯଶ୍ୟାଗମର୍ଷୋତ୍ ସରିଦ୍ବରାୟାଂ, ସରିଦ୍ବରାୟାଂ ଯେଉଁ ନଦୀମାନ ଅଛନ୍ତି, ନଦୀମାନଙ୍କ ଭିତରେ ଶ୍ରେଷ୍ଠ ନଦୀ ହେଉଛି ଗଙ୍ଗା ନଦୀ, ସରିଦ୍ବରାୟାଂ ଗଙ୍ଗା ନଦୀ କେଉଁଠି କୁହାଗଲା ଗଙ୍ଗା ନଦୀ ଶ୍ରେଷ୍ଠ ବୋଲି, ଭଗବତ ଗୀତାରେ କୁହାଗଲା, ଭାଗବତ ମଧ୍ୟ କୁହାଗଲା, ସରିଦ୍ବରାୟାଂ ସରିଦ୍ବରାୟାଂ ଯଶ କ'ଣ ଯସ୍ୟାଗମର୍ଶୋତ୍ ସରିତ୍ବରାୟାମ୍, ଏ ଯେଉଁ ନଦୀମାନଙ୍କ ଶ୍ରେଷ୍ଠ ନଦୀ ଯେଉଁ ଗଙ୍ଗା ରହିଛନ୍ତି, ଗଙ୍ଗା ନଦୀର ଜଳକୁ ଯେଉଁମାନେ ଜଳରେ ସ୍ନାନ ଇତ୍ୟାଦି କରନ୍ତି ବା ପାନ କରନ୍ତି ସେମାନଙ୍କର ପାପ ଧ୍ୱଂସ ହେଇଯାଏ। ଯସ୍ୟାଗମର୍ଶୋତ୍ ସରିତ୍ବରାୟାମ୍ ପଦଂ ପଦଂ ତୀର୍ଥ ପଦଂ ପ୍ରପନ୍ନା, ତେଣୁ ଏଇ ଗଙ୍ଗା ନଦୀ ତଟରେ ପ୍ରତି ପଦରେ ବିଭିନ୍ନ ସ୍ଥାନରେ ମୁନି ଋଷିମାନେ ରହିକରି ଭଗବାନଙ୍କ ଆରାଧନା କରୁଛନ୍ତି। ଏଇ ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ କଥାଟି କହିଛନ୍ତି। ତେଣୁ ଗଙ୍ଗା ନଦୀଙ୍କୁ ଶ୍ରେଷ୍ଠ ନଦୀ ବୋଲି କୁହାଯାଏ। ଆମର ଭାରତବର୍ଷରେ ଯେଉଁ ନଦୀ ରହିଛନ୍ତି, ସାତଟି ମୁଖ୍ୟ ନଦୀ ରହିଛି ଯାହାଙ୍କ ବିଷୟରେ ବର୍ଣ୍ଣନା କରାଯାଏ। ବହୁତ ନଦୀ ରହିଛନ୍ତି, ବହୁତ ଭାଗବତ ପଞ୍ଚମ ସ୍କନ୍ଧରେ ମଧ୍ୟ ସେମାନଙ୍କ ସବୁ ବିଷୟ ବର୍ଣ୍ଣନା କରାଯାଇଛି। ଏକାଦଶ ସ୍କନ୍ଧରେ ମଧ୍ୟ ନବଯୋଗେନ୍ଦ୍ର ସେହି ନଦୀମାନଙ୍କର ପ୍ରସଙ୍ଗ କହିଛନ୍ତି। ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳସିଂ ଚନ୍ଦପୁରୁ, ଏଇ ଯେଉଁ ନଦୀମାନଙ୍କ ଭିତରେ ଏଇ ଯେଉଁ ନଦୀମାନଙ୍କର ନାମ ନିଆଯାଇଛି। ସେ ପବିତ୍ର ନଦୀ କେବଳ ସ୍ମରଣ କରିଦେଲେ ପବିତ୍ର ହୋଇଯିବ। ତେଣୁ ସେହିଭଳି ଭାବରେ ଯମୁନା, ଯମୁନା ନଦୀ ରହିଛନ୍ତି। ଗୋଟେ କଥା ରହିଛି, ଗଙ୍ଗା ଏବଂ ଯମୁନା, ଗଙ୍ଗାଙ୍କର ଶ୍ରେଷ୍ଠତା ଭଗବତ ଗୀତାରେ ଭଗବାନ କହିଲେ କ'ଣ, ଭଗବତ ଗୀତା ଦଶମ ଅଧ୍ୟାୟରେ କହିଲେ ସ୍ରୋତସାମ ବି ଜାହ୍ନବୀ, ନଦୀମାନଙ୍କ ଭିତରେ ମୁଁ ହେଉଛି ଜାହ୍ନବୀ। ଏବଂ ଭାଗବତର ଅନ୍ତିମ ସ୍କନ୍ଧ ଅନ୍ତିମ ଅଧ୍ୟାୟରେ 13 ଅଧ୍ୟାୟରେ ସୁତ ଗୋସ୍ୱାମୀ ମଧ୍ୟ ସେ କଥା କହିଲେ, ନିମ୍ନ ଗାନାଂ ଯଥା ଗଙ୍ଗା, ନଦୀମାନଙ୍କ ଭିତରେ ମୁଁ ହେଉଛି ଗଙ୍ଗା। ତେଣୁ ଏଇ ଯେଉଁ ଗଙ୍ଗା ନଦୀର ଶ୍ରେଷ୍ଠତା ରହିଛି, ତେଣୁ ଗୋଟେ ଥରେ ପ୍ରସଙ୍ଗ ଆସିଲା, ଗଙ୍ଗା ଶ୍ରେଷ୍ଠ ନା ଯମୁନା ଶ୍ରେଷ୍ଠ? କାରଣ ଯମୁନାରେ ଏଇଠି ରହିଛି, ଯମୁନା ଏଇଠି ରହିଛନ୍ତି ଏ ଯେଉଁ ଇନ୍ଦ୍ରପ୍ରସ୍ଥ, ବର୍ତ୍ତମାନ ଦିଲ୍ଲୀ, ଦିଲ୍ଲୀ ନିକଟରେ ସେ କରୁଥିଲେ, ବର୍ତ୍ତମାନ ଦିଲ୍ଲୀ ହେଉଛି, ସେତେବେଳେ ଇନ୍ଦ୍ରପ୍ରସ୍ଥ ଥିଲା। ତେଣୁ ଯମୁନା ନଦୀ ରହିଛନ୍ତି, ତେଣୁ ଏଠି ଯେଉଁ ରହିଛନ୍ତି ଯମୁନା ନଦୀରେ ସେମାନେ ସ୍ନାନ କରିକିରି ସେ ଜଳକୁ ପାନ କଲେ। ତେଣୁ ଏ ଗଙ୍ଗା ଏବଂ ଯମୁନା ଭିତରେ କିଏ ଶ୍ରେଷ୍ଠ, ଏ କଥାଟି ପଡ଼ିଲା। ଆକବରଙ୍କର, ଆକବର ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ, ତାଙ୍କର ସଭାରେ ନବରତ୍ନ ରହିଥିଲେ। ନବରତ୍ନ କହିଲେ ବିଭିନ୍ନ ବିଭିନ୍ନ ବିଭାଗରେ ସବୁ ଏକ୍ସପର୍ଟ ସବୁ ରହିଥିଲେ। ସଙ୍ଗୀତରେ ଜଣେ ଏକ୍ସପର୍ଟ ଥିଲେ, ତାଙ୍କ ନାଁ ହେଉଛି କ'ଣ, ତାନସେନ। ବୀରବଲ ମଧ୍ୟ ଜଣେ ଥିଲେ, ବହୁତ ବିଦ୍ୱାନ ବ୍ୟକ୍ତି ସିଏ ବୀରବଲ। ଆକବରଙ୍କର ସଭାରେ ଏମାନେ ସବୁ ଥିଲେ, ନବରତ୍ନ ବୋଲି କୁହାଯାଏ ସେମାନେ, ନରତ୍ନ, ନଟି ରତ୍ନ। ତେଣୁ ତାଙ୍କର ଗୋଟେ ଆଲୋଚନା ହେଉଥିଲା, ଗଙ୍ଗା ଶ୍ରେଷ୍ଠ ନା ଯମୁନା ଶ୍ରେଷ୍ଠ? ତେଣୁ ସେଇ ସଭାକୁ ଜୀବ ଗୋସ୍ୱାମୀଙ୍କୁ ଡକାଗଲା ବା ଅନୁରୋଧ କରାଗଲା ଆସିବା ପାଇଁ, କିନ୍ତୁ ଜୀବ ଗୋସ୍ୱାମୀ ସେ ତୀର୍ଥରେ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯିବେ ନାହିଁ, ତୀର୍ଥ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ତେଣୁ ତାଙ୍କ ପାଇଁ ଗୋଟେ ଘୋଡ଼ା ଗାଡ଼ିର ବ୍ୟବସ୍ଥା ହେଲା, ସେ ଘୋଡ଼ାରେ ଯାଇକରି ତାଙ୍କର ଇଏ ଦେଇକରି ସମାଧାନ ଦେଇକରି ଫେରି ଆସିଲେ। ତେଣୁ ସେହି ପ୍ରସଙ୍ଗରେ କୁହାଯାଇଛି, ଗଙ୍ଗା ଶ୍ରେଷ୍ଠ ନା ଯମୁନା ଶ୍ରେଷ୍ଠ? ଯମୁନା ନଦୀର ମହାତ୍ମା ବିଷୟରେ ବହୁତ ସ୍ଥାନରେ ମଧ୍ୟ ବର୍ଣ୍ଣନା କରାଯାଇଛି, କିନ୍ତୁ ବିଭିନ୍ନ ବ୍ରାହ୍ମଣ ତାଙ୍କର ଯେଉଁ ବିଦ୍ୱାନ ପଣ୍ଡିତମାନେ ଥିଲେ ସେମାନେ ସବୁ କହିଲେ ଯେ ଗଙ୍ଗା ହେଉଛନ୍ତି ଶ୍ରେଷ୍ଠ, ଗଙ୍ଗା ନଦୀ ଶ୍ରେଷ୍ଠ। ତେଣୁ ଜୀବ ଗୋସ୍ୱାମୀ ସେଇଠି ଯାଇକରି ତାଙ୍କ ପ୍ରତିପାଦନ କଲେ, ପ୍ରକୃତିରେ ଗଙ୍ଗା ଯଦିଓ ଶ୍ରେଷ୍ଠ କିନ୍ତୁ ଯମୁନାର ଶ୍ରେଷ୍ଠତ୍ୱକୁ ସେ ସ୍ଥାପନ କଲେ, କାରଣ ଯମୁନାରେ ଭଗବାନଙ୍କର ଅନେକ ଲୀଳା ହେଇଛି। ଗଙ୍ଗା ଦେବୀ ମନ ଦୁଃଖ କରୁଥିଲେ, ଯମୁନା ନଦୀରେ ଭଗବାନଙ୍କର କେତେ ଲୀଳା ହେଇଛି। ଜୟ ରାଧା ମାଧବ କୁଞ୍ଜ ବିହାରୀ, ଜୟ ରାଧା ମାଧବ କୁଞ୍ଜ ବିହାରୀ, ଜୟ ଗୋପୀ ଜନ ବଲ୍ଲଭ ଗିରିବର ଧାରୀ, ଜୟ ଗୋପୀ ଜନ ବଲ୍ଲଭ ଜୟ ଗୋପୀ ଜନ ବଲ୍ଲଭ ଗିରିବର ଧାରୀ, ଜୟ ଗୋପୀ ଜନ ବଲ୍ଲଭ ଗିରିବର ଧାରୀ, ଜୟ ଯଶୋଦାନନ୍ଦନ ବ୍ରଜ ଜନ ରଞ୍ଜନ ଯଶୋଦାନନ୍ଦ, ଯମୁନା ତୀର ବନ ଚାରି ଯମୁନା
जय राधा माधव पंजाबी हारी जय राधा माधव पंजाबी
राधा माधव कुंज भगवान जमुना नदी रे केते लीला करसंदी जमुना नदी रे भगवान स्वयं जमुना नदी रे प्रवेश करसंदी आई आमे ए जीवा जमुना दुई प्रकार रहिसंदी काळिंदी जमुना होसंदी काळिंदी स्त्री रूप रे रहिसंदी एवं नदी रूप रे रहिसंदी स्त्री रूप रे भगवान तांको विवाह करबे ए चतुर्थ विवाह तांकर प्रसंग आसीबो से विषय प्रसंग चालिसंदी एवं जमुना नदी रूप रे जो रहिसंदी जमुना नदी रे भगवान अनेक लीला करिसंदी भगवान जो रास लीला करथिले रास लीला करिया परे जल रे जल केली करिसंदी भगवान एवं जमुना तट रे बहुत प्रकार लीला करिसंदी जमुना तट रे एभली भारत वर्ष केते महान हेतु देखंत खाली नदी रे से महान हे जाउ गंगे जमुने चैव गोदावरी सरस्वती नर्मदा सिंधु कावेरी जलेश्वर छंद करु सरस्वती नदी आजिकाली आउ देखा जाऊ नाहांती आस्ते आस्ते सब नदी लोप हो जाए कली युग थीबा पर्यंत गंगा नदी रहिबे कली युग गंगा नदी लुप्त हो जाए कली युग शेष बेलू गंगा नदी रहिबे नहीं ये सब कथा रही तेणु ये नदी रु आम जाणी ये देशर महानता के नदी एभली नदी रही आमर से भाव सौभाग्य महानदी महानदी को आम प्राप्त होचे ये महानदी कूल आम आश्रम रही आम प्रतिदिन महानदी तटरे भगवान भागवत कथा कहचे कि सौभाग्य देखु महानदी भागवत वर्णना कर महानदी जल जो मैंने पान करेंगे से मैंने भगवान भक्ति लाभ करेंगे महानदी जल तेणु यही भाव नदी सब रही जमुना नदी से भाव महात्म रही जमुना नदी महात्म रही आम जो श्री श्रीमद गौरकुंद सिंह महाराज जो जाती कौट की जो रही आम वर्ल्ड हेडक्वार्टर रही मायापुर आम इस्कन रही जाती बर्ष थे आम जीबीसी मीटिंग हुए सीटी जाती सी एवं तांको सांगरे सेवक माने जो जानती आत्माराम प्रभु कहते कथा से महाराज जो जानती से गंगा नदी जल आसे से गंगा नदी जल पान कर आजिकाली आम जाइलु दु तीन वर्ष तले आम रही से भक्ति शास्त्री कला बेले आजिकाली से गंगार जल सबुठे मिलूँ ये मध्यम पाइप मध्यम गंगा जल प्रदान गंगा जल प्रदान से बोलते हो ना तेणु तक आसूला गंगारू जल आसूला जल आस जल को पान करते एवं अंतिम समय रे सेठी जत भगवान कथा कहीक से शरीर त्याग करसंदी से समय तांको गंगा जल प्रदान करा जायतिला तेणु ए भली भाव रे जो जीव गोस्वामी जाइथिले से प्रतिपादन कले जे जमुना नदी होसंदी श्रेष्ठ कहीं भगवान तादर लीला करसंदी अनेक लीला करसंदी जमुना नदी श्रेष्ठ तेणु से जमुना नदी रे परिश्रांत विभत्सु जमुना मगात तेणु ए अर्जुन एवं कृष्ण दुई जन जाक से जमुना नदी प्रवेश करिकरी से सदे स्नान कले स्नान करिकरी एवं से जल को मध्य पान कले एक गतकाली आम कही तेणु सेठू आम ये श्लोक आरंभ होती तत्रोपस्पृश्य विशदं तेणु से तत्रो कहले से जमुना जमुना नदी रे तत्र उपस्पृश्य विषदं विषदं से जल स्वच्छ जल स्वच्छ जल साधारणतः ये जो लीलाटी हूँ कौ समय रोला लीलाटी यही वर्षा ऋतु रोला यही ऋतु रोला आरंभ चारिमास काल तो चारिमास काल शरत ऋतु थी पारे शरत ऋतु थी पारे चारिमास काल रही सी तेणु यहाँ टी पर घटना तेणु स्वच्छ जल कहले आम देखिए शरद ऋतु हो जाए बोधे शरद ऋतु हो जाए स्वच्छ जल भी कह शरद ऋतु वर्षा ऋतु रही भगवान वार्षिकान भी कह चारिमास काल रही भगवान सेठी तेणु वर्षा ऋतु पर शरद ऋतु आसला शरद ऋतु घटना होटा से जल सब स्वच्छ रही तत्र पस्पृश्य विशदं पीतुआ बारी महारथ महारथ शब्द रू आम जान लें दुई जन जाक दुई वचन कह महारथ ଦୁଇଜଣ ଯାକ ପାନ କଲେ ମହାରଥୀ ଦୁଇଜଣ ଯାକ ମହାରଥୀ ମହାରଥୀ ଯେଉଁ ଅର୍ଜୁନ ମଧ୍ୟ ମହାରଥୀ ଏବଂ ଭଗବାନ କଥା କ'ଣ କହିବ ମହାରଥୁ ସେମାନେ ଦୁଇଜଣ ଯାକ ମହାରଥୁ ତେଣୁ ଏମାନେ ପିତୁଆ ବାରି ମହାରଥୁ ସେ ବାରି ସେ ଜଳକୁ ପାନ କଲେ ପିତୁଆ ଭଗବାନ ଏବଂ ଅର୍ଜୁନ ଦୁଇଜଣ ଯାକ ସେ ଜଳକୁ ପାନ କଲେ ଜଳକୁ ଯେଉଁମାନେ ପାନ କରିବେ ତାଙ୍କ କଥା କ'ଣ କହିବା ଯେଉଁମାନେ ଯମୁନା ନଦୀ ଜଳକୁ ପାନ କରୁଛନ୍ତି ସ୍ୱଚ୍ଛ ଜଳ ମାନେ ସ୍ୱଚ୍ଛ ଜଳ ଏଠି କୁହାଯାଉଛି ବିଶଦଂ କହିଲେ ସ୍ୱଚ୍ଛ ବୋଲି କୁହାଯାଉଛି ସ୍ୱଚ୍ଛ ଜଳ ଜଳକୁ ପାନ କଲେ ଆମେ ମୋ ପିଲାଦିନେ ଆମେ ଦେଖିଛୁ ଆମେ ରହିଛୁ କେତେ ଜଣ ଅଛନ୍ତି ଆମର ଗ୍ରାମରେ ଜଣେ ସ୍ତ୍ରୀ ଲୋକ ସିଏ ଆମର ସେଠି ଗୋଟେ ନଦୀ ରହିଛି ସେ ନଦୀର ଜଳ ହେଉଛି ବହୁତ ଇଏ ଆମର କ'ଣ ଆମର ଯେଉଁ ରହିଛି ଇସ୍କନ୍ ରହିଛି ସେଣ୍ଟର ଗଦେଇଗିରି ଗଦେଇଗିରି ନିକଟରେ ଆମ ଗ୍ରାମ ସେଇଠି ସେ ସ୍ତ୍ରୀ ଜଳ ଲୋକ ଜଣଙ୍କ ସେ ଜଳରୁ ପାଣି ଆଣିକି ପାନ କରନ୍ତି ସେ ଜଳରୁ ଜଳ ଯଦିଓ ମହିଳା ଜଳ କିନ୍ତୁ ସେ ସେଇ ଜଳ ଆଣିକି ପାନ କରିବେ ସେ ଜଳ ପାନ କରିବେ ଆଗରୁ ଲୋକମାନେ ସେ ନଦୀରୁ ସବୁ ଜଳ ଆଣିକି ପାନ କରୁଥିଲେ ନଦୀରୁ ଜଳ ପାନ କରୁଥିଲେ ସେତେବେଳେ ଏସବୁର ଆବଶ୍ୟକତା ନଥିଲା ନଦୀ ରହିଛି ଆଉ କ'ଣ ଦରକାର କୁହାଯାଏ ଇନ୍ଦ୍ରଙ୍କ କଥା କୁହାଯାଏ ଇନ୍ଦ୍ରଙ୍କର ଯଦି ଜଳ ଆବଶ୍ୟକ ହେବ ସେ କ'ଣ କରିବେ ଆମର ଜଳ ଆବଶ୍ୟକ ହେଲେ ଆମେ ନଦୀ ତଟରେ ନାହିଁ ତାହେଲେ ଆମେ କୂଅ ଖୋଳିବା କିନ୍ତୁ ଇନ୍ଦ୍ରଙ୍କର ଜଳ ଆବଶ୍ୟକ ହେବ ସେ କ'ଣ କରିବେ କୂଅ ଖୋଳିବେ ତାଙ୍କ ପାଖରେ ଯଦି ଆଦେଶ ଦେଲେ ଜଳ ଆସି ପହଞ୍ଚିଯିବ ବୃଷ୍ଟି ତାଙ୍କର ସେବାକାରୀ ତେଣୁ ସେହିଭଳି ଭାବରେ କୁହାଯାଏ ଯେଉଁମାନେ ମୂର୍ଖ ସେମାନେ ଗଙ୍ଗା ନଦୀ ତଟରେ ରହିକିରି କୂପ ଖନନ କରନ୍ତି ଗଙ୍ଗା ନଦୀ ରହିଛନ୍ତି ସେଠି କୂପ ଖନନର କ'ଣ ଆବଶ୍ୟକତା ରହିଛି ଗଙ୍ଗା ନଦୀ ଗଙ୍ଗା ଜଳ ଏଭଳି ପବିତ୍ର ଜଳ ତେଣୁ ଗଙ୍ଗା ନଦୀ ତଟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଭାଗବତ କଥା କହିଥିଲେ ପରୀକ୍ଷିତ ମହାରାଜ ଗଙ୍ଗା ନଦୀ ତଟକୁ ଆସିକରି ସେ ଏଇସବୁ ଭାଗବତ ଶ୍ରବଣ କରିଥିଲେ ସୁକରତାଲ ବୋଲି କୁହାଯାଏ ଯେଉଁଟା ବର୍ତ୍ତମାନ ହରିଦ୍ୱାର ସେଇଠି ଶ୍ରବଣ କରିଥିଲେ ବୋଲି କୁହାଯାଏ ତେଣୁ ଏ ଗଙ୍ଗା ଏଭଳି ରହିଛନ୍ତି ହରିଦ୍ୱାରରେ ଗଙ୍ଗା ବହୁତ ସ୍ୱଚ୍ଛ ରହିଛନ୍ତି ବହୁତ ତା ପୂର୍ବରୁ ଏତେ ଜଣାପଡ଼ୁନାହାନ୍ତି ଗଙ୍ଗା କିନ୍ତୁ ହରିଦ୍ୱାରରେ ଗଙ୍ଗାର ବିସ୍ତାର ରହିଛି ବହୁତ ସୁନ୍ଦର ଭାବରେ ସେ ଦୃଶ୍ୟମାନ ହୁଅନ୍ତି ଗଙ୍ଗା ନଦୀ ତେଣୁ ଯମୁନା ନଦୀ ଦିଲ୍ଲୀରେ ଯେଉଁ ରହିଛନ୍ତି ବର୍ତ୍ତମାନର ଦିଲ୍ଲୀ ସେ ଯମୁନା ନଦୀରେ ପ୍ରବେଶ କରିକିରି ତତ୍ପସ୍ପୃଶ୍ୟ ବିଶଦଂ ପିତ୍ୱା ସେ ନଦୀରେ ସ୍ନାନ କରିକିରି ସେ ଜଳକୁ ପାନ କରି ମହାରଥ ଦୁଇଜଣ ଯାକ ମହାରଥ ଦୁଇଜଣ ଯାକ ବହୁତ ମହାଯୋଦ୍ଧା ସେମାନେ ମହାରଥ କୃଷ୍ଣ ଓ ଦଦ୍ରୁ ସତୁ କନ୍ୟା ସେ ପାନ କଲା ପରେ ତାପରେ ଯେତେବେଳେ ଆସିଲେ ସେ ରଥ ଉପରକୁ ଆସିଲେ ସେତେବେଳେ ଦେଖିଲେ କ'ଣ ଦେଖିଲେ ନା କୃଷ୍ଣ ଓ ଦଦ୍ରୁ ସତୁ କନ୍ୟା କୃଷ୍ଣ ଓ କାହିଁ କୁହାଗଲା କୃଷ୍ଣ ଓ ଦୁଇ ବଚନରେ କାହିଁ କୁହାଗଲା ବା ଟିକେ ସଂସ୍କୃତ ଜ୍ଞାନ ଥିଲେ ଭାଗବତଙ୍କୁ ବୁଝିବାକୁ ବହୁତ ସହଜ ବହୁତ ସହଜ କୃଷ୍ଣ ଓ ବୋଲି କାହିଁ କୁହାଗଲା ଦୁଇ ବଚନରେ କାହିଁ କୁହାଗଲା କୃଷ୍ଣ ଓ କାହିଁ କୁହାଗଲା ନା ଦୁଇଜଣ ଯାକ କୃଷ୍ଣ ଦୁଇଜଣ ଯାକ କୃଷ୍ଣ କୃଷ୍ଣ ତ କୃଷ୍ଣ ଅର୍ଜୁନ ମଧ୍ୟ କୃଷ୍ଣ ଅର୍ଜୁନଙ୍କର ଗୋଟେ ନାମ ହେଉଛି କୃଷ୍ଣ ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ନା ଦ୍ରୌପଦୀ ହେଉଛନ୍ତି କୃଷ୍ଣା ଅର୍ଜୁନକୁ ମଧ୍ୟ କୃଷ୍ଣ ବୋଲି କୁହାଯାଏ କାରଣ ତାଙ୍କର ବର୍ଣ୍ଣ କୃଷ୍ଣଙ୍କ ଭଳି କୃଷ୍ଣଙ୍କ ଭଳି କୃଷ୍ଣ କୃଷ୍ଣ ବର୍ଣ୍ଣ ତାଙ୍କର କୃଷ୍ଣ ବର୍ଣ୍ଣ କୃଷ୍ଣ ଓ କୃଷ୍ଣ ଓ ଦଦୃଶତୁ କନ୍ୟା ଦୁଇଜଣ ଯାକ ଦେଖିଲେ କୃଷ୍ଣ ଓ ଶବ୍ଦ ବ୍ୟବହାର କରାଗଲା କୃଷ୍ଣ ଓ ଦଦୃଶତୁ ସେମାନେ ଦେଖିଲେ ଦଦୃଶତୁ କନ୍ୟା ଗୋଟେ କନ୍ୟାଙ୍କୁ ଦେଖିଲେ କନ୍ୟାଙ୍କୁ ଦେଖିଲେ କିଭଳି ଦେଖିଲେ ନା ଚରନ୍ତିଂ ଚାରୁ ଦର୍ଶନାମ ସେ ସେଇ ବଣରେ ଭ୍ରମଣ କରୁଥିଲେ ଚରନ୍ତିଂ ଚାରୁ ଦର୍ଶନାମ ଚାରୁ ଦର୍ଶନାମ କହିଲେ ବହୁତ ସୁନ୍ଦର ତାଙ୍କର ରୂପ ରହିଛି ଚାରୁ ଦର୍ଶନାମ ବହୁତ ସୁନ୍ଦର ରୂପ ତାଙ୍କର ଚାରୁ ଦର୍ଶନାମ ଦୁଇଜଣ ଯାକ ଦେଖିଲେ କୃଷ୍ଣ ଓ ଦଦୃଶତୁ କନ୍ୟା ଏଇ କନ୍ୟାଙ୍କୁ ଦେଖିଲେ କିଭଳି ଦେଖିଲେ ନା ଚରନ୍ତିଂ ଚାରୁ ଦର୍ଶନାମ ସେ ଯାଉଥିଲେ ଚାଲୁଥିଲେ ବା ଯାଉଥିଲେ ବା କେତେଜଣ କହୁଛନ୍ତି ଆଚାର୍ଯ୍ୟ କହୁଛନ୍ତି ଏ ଯେଉଁ ଘୋଡ଼ା ରଥ ଶବ୍ଦ ଦେଖିକିରି ଘୋଡ଼ା ଶବ୍ଦ ଶୁଣିକିରି ଇଏ ଯେଉଁ ଥିଲେ ଆମର କାଳିନ୍ଦୀ ବା ହଁ କାଳିନ୍ଦୀ ସିଏ ଟିକିଏ ଲୁଚି ଯିବା ପାଇଁ ବସିଥିଲେ, ଲୁଚି ଯିବା ପାଇଁ ବସିଥିଲେ, କ'ଣ ରଥ ଆସୁଛି କ'ଣ ହେଉଛି, ତେଣୁ ସେହି ସମୟରେ ଇଏ ଦେଖିଦେଲେ ଭଗବାନ ବ୍ୟବସ୍ଥା, ଭଗବାନ ଠିକ୍ ସମୟରେ ଯାଇ ପହଞ୍ଚିବେ, ଠିକ୍ ସମୟରେ ଭଗବାନଙ୍କର ଟିକିଏ ଏପଟ ସେପଟ ହେବ ନାହିଁ। ଗୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ରଜା କଲ ବାରଣ ଆହେ ନୀଳ ଶୈଳ। ଗୋଟିଏ ସେକେଣ୍ଡ ଡେରି ହେଇଯାଇଥିଲେ ଘଟଣା ଅଲଗା ହେଇଯାଇଥାନ୍ତା, ଭିନ୍ନ ହେଇଯାଇଥାନ୍ତା। ଗୋଟିଏ ସେକେଣ୍ଡ, ଅନେକ ଲୀଳା ରହିଛି ଭାଗବତ ମାନେ ଆମେ ଦେଖିବା, ଏହିଭଳି ଭାବରେ ଗୋଟିଏ ସେକେଣ୍ଡରେ ବିଳମ୍ବ ହେଉନାହିଁ। ଭଗବାନକୁ କୁହାଯାଏ ଅଲଲୟ ଅଲଲଳାୟ, ମାନେ ଭଗବାନ କେବେ ହେଲେ ତାଙ୍କର ସେ କ'ଣ କ'ଣ ନିଦ୍ରାଗତ ବା ଏହିଭଳି ଭାବରେ ଅଲକ୍ଷ୍ୟ କ'ଣ ଟିକିଏ ଅନ୍ୟମନସ୍କ ହେଇପାର ହେବେ ନାହିଁ, ଗୋଟିଏ ମୁହୂର୍ତ୍ତ ମଧ୍ୟ ହେବେ ନାହିଁ। ସିଏ ଶବ୍ଦଟି ରହିଛି, କେବେ ହେଲେ ଆମେ ଗୋଟେ ମୁହୂର୍ତ୍ତ ଆମେ ମୋର ନିଜର ପର୍ସନାଲ ଏକ୍ସପିରିଏନ୍ସ ଅଛି, ମୋର ମନେକର ସକାଳୁ ସକାଳୁ ଯଦି ମୁଁ ଟିକିଏ ବିଶ୍ରାମ ନେଇନି ଠିକ ଭାବରେ, ଗାଡ଼ି ଚଲାଉଥିଲା ବେଳେ ମଧ୍ୟ ନିଦ ଆସିବ, ଗାଡ଼ି ଚଲାଇଲା ବେଳେ ମଧ୍ୟ ଗାଡ଼ି ଚଲାଇଲା ବେଳେ ଯଦି ନିଦ୍ରା ହେବ ତାହେଲେ କ'ଣ ହେବ, କ'ଣ ହେବ। ସେଇଭଳି ଭାବରେ ଯଦି ମନେକର ଭଗବାନଙ୍କର ଗୋଟେ ମୁହୂର୍ତ୍ତ ଗୋଟେ ଆଖି ପୋତା ପଡ଼ିଗଲା ତାହେଲେ ତା ଭିତରେ କେତେ କ'ଣ ହେଇଯିବ, କେତେ କ'ଣ ହେଇଯିବ। ଯଦି ଦ୍ରୌପଦୀ ଯଦି ଭଗବାନଙ୍କୁ ସ୍ମରଣ କଲେ, ଭଗବାନ ଠିକ୍ ସମୟରେ ତାଙ୍କୁ ବସ୍ତ୍ର ପ୍ରଦାନ କଲେ, ସେହିଭଳି ଅନେକ ଲୀଳା ରହିଛି ଆପଣ ଦେଖିବେ ଭାଗବତ ଅନେକ ଲୀଳା ରହିଛି, ଗୋଟିଏ ମୁହୂର୍ତ୍ତ ଯଦି ଡେରି ହେବ ତାହେଲେ ଘଟଣା ଅଲଗା ହେଇଯାଇଥାନ୍ତା, କିନ୍ତୁ ଭଗବାନ ସେ ଭଗବାନଙ୍କର କିଛି ଇଏ ହେବ ନାହିଁ, କୌଣସିଥିରେ ଗୋଟିଏ କୌଣସି ଆପଣ ପାଇପାରିବେ ନାହିଁ ଲାପ୍ସିଟି ବା ଏଇଟା ଭଗବାନଙ୍କର ଇଏ ହେଇଗଲା ଅନ୍ୟମନସ୍କ ରହିଗଲେ ବା ଏଇଟା ହେଇଗଲା ଏସବୁ ହେଇଗଲା ନା, ଭଗବାନ ସେ ଆମେ କହିବା ଏଇ ପ୍ରସଙ୍ଗ, ଏଇ ପ୍ରସଙ୍ଗରେ ଆମେ ଆସୁଛି କେଉଁଟା ନା, ବିଶେଷ ଭାବରେ ଷଷ୍ଠ ସ୍କନ୍ଧରେ ଯେଉଁ ରହିଛନ୍ତି କ'ଣ ଅଜାମିଳ ପ୍ରସଙ୍ଗ, ଅଜାମିଳ ପ୍ରସଙ୍ଗ ଅଜାମିଳ ପ୍ରସଙ୍ଗ ଯେତେବେଳେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 88 ବର୍ଷ ଯେତେବେଳେ ତାଙ୍କୁ ହେଇଯାଇଥିଲା ସେହି ସମୟରେ ତା ଯମରାଜଙ୍କର 3 ଦୂତ ଆସିକରି ତାର ଅନ୍ତ ଶରୀରରେ ଗୋଟେ ଯାତନା ଶରୀର ଦେଇକରି ଯମ ପାଉଁଶ ବସି ଟାଣିବା ପାଇଁ ବସୁଥିଲେ, ଯେତେବେଳେ ଟାଣିବା ପାଇଁ ବସୁଥିଲେ ସେତେବେଳେ ସେ ଡାକିଥିଲେ ନାରାୟଣ ଆୟ, ଏଇସବୁ ରହିଛି, ଯେତେବେଳେ ଟାଣିବା ପାଇଁ ବସିଲେ ସେହି ସମୟରେ ଡାକିଲେ ନାରାୟଣ, ପୁଅକୁ ଲକ୍ଷ୍ୟ କରି ଡାକିଲେ, ଏବଂ ସାଙ୍ଗେ ସାଙ୍ଗେ ସେହି ମୁହୂର୍ତ୍ତରେ ଭଗବାନ ନାରାୟଣଙ୍କର 4 ଦୂତ ଆସି ପହଞ୍ଚିଗଲେ, ଗୋଟିଏ ସେକେଣ୍ଡ ଡେରି ହେଇଯାଇଥିଲେ ତାକୁ ନେଇ ପଳାଇ ଯାଇଥାନ୍ତେ, କିନ୍ତୁ ଜଷ୍ଟ ନବା ସମୟରେ ଆସି ପହଞ୍ଚିଗଲେ ଏବଂ ସେମାନେ ଆସିକି ସାଙ୍ଗେ ସାଙ୍ଗେ ସେ ଜମ ପାସକୁ କାଟିଦେଲେ, ଗୋଟିଏ ମୁହୂର୍ତ୍ତ ଡେରି ହେବନି। ଭଗବାନ ଏହିଭଳି ଭାବରେ ବିଶ୍ୱାସ କରିବାକୁ ପଡ଼ିବ, ରକ୍ଷିଷ୍ୟତି ରକ୍ଷି ରକ୍ଷିଷ୍ୟତି ବିଶ୍ୱାସ, ଏ ଷଡ଼ବିଧା ଶରଣାଗତିରେ ଗୋଟିଏ ହେଉଛି ବିଶ୍ୱାସ, ରକ୍ଷା କରିବେ ଭଗବାନ, ଭଗବାନଙ୍କର ଏମିତି ନୁହଁ ଭଗବାନ କେଉଁଠି ଥିବେ କ'ଣ କରୁଥିବେ, ଅନ୍ୟମାନଙ୍କୁ ହେଇଯାଇଥିବେ କ'ଣ ହେଇଥିବେ, ମୋର ବିପଦ ଆସି ପହଞ୍ଚିଗଲା ଭଗବାନ ଚିହ୍ନି ପାରିଲେ ନାହିଁ, ନା ଭଗବାନ ସବୁବେଳେ ସତର୍କ ରହି ସବୁବେଳେ ସତର୍କ ରହିଛନ୍ତି, ସଜାଗ ରହିଛନ୍ତି, ସବୁ ଶୁଣୁଛନ୍ତି, ସିଏ ସବୁ ଶୁଣୁଛନ୍ତି, ତେଣୁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ। ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଭଳି ଭାବେ ଭାଗବତରେ ଅନେକ ପ୍ରସଙ୍ଗ ରହିଛି, ଅନେକ ପ୍ରସଙ୍ଗ ରହିଛି, ଗୋଟିଏ ସେକେଣ୍ଡ ଡେରି ହେବ ନାହିଁ, ଡେରି ହେଇଗଲେ ତାହେଲେ ସବୁ ଅସୁବିଧା ହେଇଯିବ, ଭଗବାନଙ୍କର ଭଗବତା ନଷ୍ଟ ହେଇଯିବ, ଭଗବାନ ଭଗବତା। ଆମେ ଏଇ ପ୍ରସଙ୍ଗରେ ଆସିଲା ଏଇ କଥା, ଯଦି ସେ ଲୁଚି ଯାଇଥାନ୍ତି, ଜଣେ ଆଚାର୍ଯ୍ୟ କହୁଛନ୍ତି ସେ ଲୁଚି ଯିବା ପାଇଁ ବସିଥିଲେ, ଯଦି ଲୁଚି ଯାଇଥାନ୍ତି ତାହେଲେ ଦେଖିପାରିନଥାନ୍ତି, ଲୁଚିବା ପୂର୍ବରୁ ଦେଖିଥିଲେ ଦଦୁସତୁ ସିଏ ଲୁଚି ଯା, ସିଏ ଚାହୁଁଥିଲେ ଲୁଚି ଯିବା ପାଇଁ, କାହିଁକି ନା କ'ଣ ରଥ ଆସୁଛି କିଏ ଆସୁଛି କ'ଣ ଜଙ୍ଗଲରୁ କିଏ ଆସିଲା, ତେଣୁ ଇଏ ଜଣେ ସ୍ତ୍ରୀ ଲୋକ ଅବଳା, ଏଇଭଳି ଭାବରେ ଭାବିକରି ଲୁଚି ଆମେ ବସୁଥିଲେ, ସେହି ସମୟ ଚରନ୍ତିଂ ବୋଲି ଲେଖାଗଲା ନା, ଯାଉଥିଲେ ମାନେ ଲୁଚି ଯିବା ପାଇଁ ବସୁଥିଲେ, କିନ୍ତୁ ସେହି ସମୟରେ ଚାରୁ ଦର୍ଶନ ଦେଖିଦେଲେ ତାଙ୍କୁ ବହୁତ ସୁନ୍ଦର ଦେଖିବା ପାଇଁ ସିଏ ଚାରୁ ଦର୍ଶନ ମୁଁ ଆଗରୁ ଚିନ୍ତା କରୁଥିଲି ଭାଗବତ ଆମେ ବହୁତ ପଢ଼ିଛୁ ସବୁ କରିଛୁ କିନ୍ତୁ ମୁଁ ଚିନ୍ତା କରୁଥିଲି ଯମୁନା ନଦୀରେ ବସିକି ସେ କେଉଁଠି ତପସ୍ୟା କରୁଥିବେ ତପସ୍ୟା କରୁଥିଲେ ସିଏ କିନ୍ତୁ ଏ ଶ୍ଳୋକରୁ ପଢ଼ିଲେ ଆମେ ଜାଣିବା ପ୍ରକୃତରେ ସେ ସେଠି ଯମୁନା ନଦୀ ଭିତରେ ନଥିଲେ ସେ ଜଙ୍ଗଲରେ ଚରନ୍ତିଂ ଚାରୁ ଦର୍ଶନ ଯାଉଥିବାର ଦେଖିଲେ ଚରନ୍ତିଂ ଜଙ୍ଗଲ ଭିତରେ ଚାରୁ ଦର୍ଶନ ତେଣୁ ଏଇ ଆମର କହିବାର ଉଦ୍ଦେଶ୍ୟ ଥିଲା ଭଗବାନ ତ ଏଇଭଳି ଲୀଳା ରହିଛି ଭଗବାନ ଠିକ୍ ମୁହୂର୍ତ୍ତରେ ଠିକ୍ ସମୟରେ ରକ୍ଷା କରିବେ ରକ୍ଷିଷ୍ୟତି ଇତି ବିଶ୍ୱାସ ରକ୍ଷା କରିବେ ଏ ବିଶ୍ୱାସ ରଖିବାର ଅଛି କାରଣ ଆମେ ଯଦି ଚିନ୍ତା କରିବା ଭଗବାନ କେଉଁଠି ରହିଗଲେ ଶୁଣିଲେ କି ନା ଭଗବାନ ଇଏ କରିବେ ନା ଭଗବାନ ଠିକ୍ ସମୟରେ ଠିକ୍ ଇଏରେ ଏକ୍ଜାକ୍ଟ ଟାଇମ୍ରେ ବହୁତ ପ୍ରସଙ୍ଗ ରହିଛି ଭାଗବତମରେ ଏକ୍ଜାକ୍ଟ ଟାଇମ୍ରେ ସିଏ ତାଙ୍କର ଆସି ପହଞ୍ଚିଯିବେ ତାଙ୍କର କାର୍ଯ୍ୟ କରିବେ ଗୋଟିଏ ସେକେଣ୍ଡ ଡେରି ହେବ ନାହିଁ ଅନେକ ଲୀଳା ରହିଛି ଭାଗବତମରେ ଆମେ ଦେଖିବା ଅନେକ ଲୀଳା ରହିଛି ତେଣୁ ଚରନ୍ତିଂ ଚାରୁ ଦର୍ଶନ ତାକୁ ଦେଖିଲେ ଦୁଇ ଜଣ ଯାକ ଦେଖିଲେ କୃଷ୍ଣ ଓ ଦଦୃଶତୁ କନ୍ୟା ଚରନ୍ତି ଚାରୁ ଦର୍ଶନ ବହୁତ ସୁନ୍ଦର ଦେଖିବା ପାଇଁ ସିଏ ଚାରୁ ଦର୍ଶନ କାଳିନ୍ଦୀ ଯେଉଁ ରହିଛନ୍ତି କାଳିନ୍ଦୀ ଏ ଗୋଟେ ପ୍ରସଙ୍ଗ ରହିଛି ଗୋଟେ କଥା ରହିଛି ଯେତେବେଳେ ଭଗବାନଙ୍କର ଅନ୍ତିମ ଲୀଳା କଥା ଏଇଟା ଭଗବାନଙ୍କ ଲୀଳା ବିବାହ ଲୀଳା ଆରମ୍ଭ ହେଉଛି କିନ୍ତୁ ଏଇ ପ୍ରସଙ୍ଗରେ କାଳିନ୍ଦୀଙ୍କ ପ୍ରସଙ୍ଗରେ ଏ କଥାଟି ମନେ ପଡ଼ିଲା ଅନ୍ତିମ ଲୀଳାରେ ଗୋଟେ ରହିଛି କ'ଣ ନା ଭଗବାନ ଯେତେବେଳେ ଚାଲିଗଲେ ସେ ସେତେବେଳେ ଦାରୁଙ୍କୁ ଖବର ଦେଇଥିଲେ ଅର୍ଜୁନଙ୍କୁ ଦାରୁଙ୍କୁ ହାତରେ ସବୁ ଅର୍ଜୁନ ତ ଆସିଥିଲେ ଅର୍ଜୁନଙ୍କୁ ଖବର ମିଳିଥିଲା ଦାରୁଙ୍କ ହାତରେ ସେ ଖବର ଦେଇଥିଲେ ଯେ ତାଙ୍କର ପତ୍ନୀମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ସୁରକ୍ଷା ପ୍ରଦାନ ଭାଗବତ ପ୍ରଥମ ଶ୍ରେଣୀ 15 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି 15 ଏ ଘଟଣାଟି ନାହିଁ ଏଇଟା ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି କିନ୍ତୁ ଖାଲି ସେ କହିଲେ ଅର୍ଜୁନ ଯେତେବେଳେ ଦ୍ୱାରକାରୁ ଫେରିଲେ 7 ମାସ କାଳ ରହିଗଲେ ଅର୍ଜୁନ 7 ମାସ କାଳ ରହିଗଲେ ଏଣେ ଭାଗବତ ପ୍ରଥମ ସ୍କନ୍ଧ 14 ଅଧ୍ୟାୟରେ ଯୁଧିଷ୍ଠିର ମହାରାଜ ଭୀମଙ୍କୁ ଧରିକିରି ଭୀମଙ୍କୁ ସେ ଦେଖୁଛନ୍ତି ବିଭିନ୍ନ ସବୁ ଅପଶକୁଣ ଦେଖୁଛନ୍ତି କଳିଯୁଗ ଆସିଯାଇଛି ବିଭିନ୍ନ ପ୍ରକାର ଅପଶକୁଣ ଭଗବାନ ଚାଲିଯାଇଛନ୍ତି କେତେ ଅପଶକୁଣ ନ ହୋଇଥିବ ଭଗବାନ ଚାଲିଯାଇଛନ୍ତି ତେଣୁ ସେ ଯେଉଁ ପ୍ରଥମ ସ୍କନ୍ଧ 14 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ସେଇଠି କୁହାଯାଉଛି ଯେ ଅର୍ଜୁନ ଯାଇଥିଲେ 7 ମାସ ହେଲାଣି ଫେରିନାହାନ୍ତି ତେଣୁ ଯୁଧିଷ୍ଠିର ମହାରାଜ ଚିନ୍ତା କରୁଛନ୍ତି କ'ଣ ହେଲା କ'ଣ ହେଲା କ'ଣ ହେଲା ଏଇଭଳି ଭାବରେ ସେ ବର୍ଣ୍ଣନା କରୁଛି ଯେତେବେଳେ ଅର୍ଜୁନ ଆସି ପହଞ୍ଚିଗଲେ ତାଙ୍କୁ ଚିହ୍ନିପାରିଲେ ନାହିଁ ଯୁଧିଷ୍ଠିର ମହାରାଜ ଏଭଳି ଭାବରେ ସେ କଳାକାଟ ହୋଇଯାଇଥିଲେ ତେଣୁ ଏ କହୁଛନ୍ତି ସେ ଗୋଟିଏ ଶ୍ଳୋକ ରହିଛି ଆମେ ଖାଲି କହିବା ଏତେ ବିସ୍ତାର କହିପାରିବା ନାହିଁ ତେଣୁ ସେ କହୁଛନ୍ତି ବଞ୍ଚିତ ହଁ ମହାରାଜ ହରିଣା ବନ୍ଧୁରୂପେଣ ଜେନମେୟ ଅପୂର୍ବ ତେଜଂ ଦେବ ବିସ୍ମାପନ ମହତ୍ କଥା କହିପାରୁନାହାନ୍ତି ଭଗବାନ ବିରହରେ ଏଇ ଅର୍ଜୁନ ଆଜି ଭଗବାନଙ୍କ ସହିତ କିଭଳି ସଙ୍ଗ କ'ଣ ସଖ୍ୟ ଭାବରେ ସବୁ ଲୀଳା କରୁଛନ୍ତି କେତେ ସବୁ ଲୀଳା ରହୁଛି କିନ୍ତୁ ଯେତେବେଳେ ଭଗବାନ ଚାଲିଗଲେ ସେହି ସମୟର କଥା ପ୍ରଥମ ଆଗୁଆ ବର୍ଣ୍ଣନା କରାଯାଇଛି ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ସେଠି ବର୍ଣ୍ଣନା କରାଯାଇଛି ସେସବୁ ଲୀଳାକୁ ସ୍ମରଣ କରିକିରି ଅର୍ଜୁନଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହେଉଛି ଏବଂ ତାଙ୍କର କଣ୍ଠ ଗଦଗଦ ହୋଇଯାଉଛି ବାଷ୍ପ ରୁଦ୍ଧ ହୋଇଯାଉଛି କଥା କହିପାରୁନାହାନ୍ତି ଏଇଭଳି ଭାବରେ କ୍ରନ୍ଦନ କରି କରିକି ଏ ଶ୍ଳୋକଟି କହୁଛନ୍ତି କହୁଛନ୍ତି ବଞ୍ଚିତ ହଁ ମହାରାଜ ହରିଣା ବନ୍ଧୁରୂପେଣ ଏ ମହାରାଜ ମୁଁ ସେଇ ଯେଉଁ ମୁଁ ତାଙ୍କଠାରୁ ବଞ୍ଚିତ ହୋଇଗଲି ବଞ୍ଚିତ ହମ୍ ପ୍ରଥମେ କହିଲେ ବଞ୍ଚିତ ହମ୍ ବଞ୍ଚିତ ହମ୍ ମୁଁ ଠକିଗଲି ମୋତେ ବଞ୍ଚନା ମୋତେ ଜଣେ ବଞ୍ଚନା କରିଦେଲେ ଆଗ କିଏ କଲେ ସେଇଟା କହିଲେ ନାହିଁ ମୁଁ ଖାଲି ଠକି ହେଇଗଲି ବୋଲି କହିଲେ କିଏ ଠକିଲା କ'ଣ ହେଲା କେମିତି ଯୁଧିଷ୍ଠିର ମହାରାଜ ବହୁତ ସୂଚନାଗ୍ରସ୍ତ ହେଇଛନ୍ତି ଭଗବାନ ଯୁଧିଷ୍ଠିର ମହାରାଜ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଭଗବାନ ଚାଲିଯାଇଛନ୍ତି ବୋଲି ତେଣୁ ସେ ଯେଉଁ କହୁଛନ୍ତି ପ୍ରଥମେ କହିଲେ ବଞ୍ଚିତ ହଁ ମୁଁ ବଞ୍ଚିତ ହେଇଗଲି କାହାଠାରୁ କାହାଠାରୁ ବଞ୍ଚିତ ହେଲ କାହାଠାରୁ ଚିନ୍ତା କରୁଛି ଯୁଧିଷ୍ଠିର ମହାରାଜ ଯୁଧିଷ୍ଠିର ମହାରାଜ ଏଭଳି ଭାବରେ କହୁଛନ୍ତି ମାନେ ଚିନ୍ତା କରୁଛନ୍ତି ମହାରାଜ ବଞ୍ଚିତ ହଁ ମହାରାଜ କିଏ ତୁମକୁ ବଞ୍ଚନା କଲେ ନା ହରିଣା ଭଗବାନ ହରି ହରି ମୋର ହରଣ କରିଦେଲେ କ'ଣ ହରଣ କଲେ, ହରିନା ବନ୍ଧୁ ରୂପେଣ, ଯିଏ ମୋର ବନ୍ଧୁ ଥିଲେ। ଦେଖନ୍ତୁ ବର୍ତ୍ତମାନ ବନ୍ଧୁ ରୂପରେ ଭଗବାନ କେତେ ଲୀଳା କରୁଛନ୍ତି ଅର୍ଜୁନଙ୍କ ସହିତ, ଏସବୁ ଲୀଳାକୁ ସ୍ମରଣ କରୁଥିଲେ ସେ ବାଟ ସାରା। ଦ୍ୱାରକାରୁ ଯେତେବେଳେ ଆସୁଛନ୍ତି ହସ୍ତିନାପୁରକୁ, ଏସବୁ ଚିନ୍ତା କରି କରି ଆସୁଛନ୍ତି। ହରିନା ବନ୍ଧୁ ରୂପେଣ ଯିଏ ନମେ ଆପହୃତ ତେ ଯାଉ, ଯିଏକି କ'ଣ ତମ ବଞ୍ଚନା କଲେ ନା, ଯିଏ ନା ମୋର ଅପହୃ ତେଜକୁ ନେଇଗଲେ। କେତେ ତେଜ ଥିଲା ଅର୍ଜୁନଙ୍କର, ଗାଣ୍ଡିବ ଯେତେବେଳେ ତାଙ୍କ ପାଖରେ ରହିଛି, କେତେ ଶକ୍ତି ତାଙ୍କର ରହିଛି। ଶିବଜୀ ମଧ୍ୟ ମୋହିତ ହୋଇଯାଇଥିଲେ, ଏଇ ବହୁତ ଘଟଣା ରହିଛି। ରଞ୍ଜିତ ମହାରାଜ ହରିଣା ବନ୍ଧୁ ରୂପେଣ ଯିଏ ନମେ ଅପହୃତ ତେଜମ ଦେବ ବିସ୍ମାପନ ମହତ, ଦେବତାମାନେ ମଧ୍ୟ ବିସ୍ମୟ ହୋଇଯାଆନ୍ତି ଅର୍ଜୁନଙ୍କର ଏତେ ଶକ୍ତି ରହିଛି। ଏ ବହୁତ ଘଟଣା ରହିଛି। ତେଣୁ ଏହି ପ୍ରସଙ୍ଗରେ କୁହାଯାଇଛି, ଏଇ ଯେଉଁ ଆଣିକି ଆସୁଥିଲେ ଭଗବାନଙ୍କ ରାଣୀମାନଙ୍କୁ, 16,108 ରାଣୀ ଏମାନଙ୍କୁ ଆଣିକି ଆସୁଥିଲା ବେଳେ, ବାଟରେ କେତେଜଣ ଗୋପାଳ ବାଳକ ଆସିକରି ତାଙ୍କର ଲାଠି ଦେଖେଇକରି ତାଙ୍କୁ ପରାସ୍ତ କରିଦେଲେ। ଏ ଅର୍ଜୁନ ତାଙ୍କର ଗାଣ୍ଡିବ ଧନୁ ରହିଛି, କିନ୍ତୁ ସେଇ ଦୁଇ ଜଣ କେତେଜଣ ଗୋପାଳ ବାଳକ ଆସିଲେ ତାଙ୍କର ଲାଠି ଧରି ତାକୁ ପରାସ୍ତ କରିଦେଇକରି ସବୁ ନେଇକି ପଳେଇଗଲେ, ରାଣୀମାନଙ୍କୁ ନେଇ ପଳେଇଗଲେ। ତେଣୁ ଏଇ ଏଠି ଏଇଟା ବର୍ଣ୍ଣନା କରାଯାଏ ନାହିଁ ଭାଗବତରେ, ସେ ବର୍ଣ୍ଣନା କରାଯାଏ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ଏମାନେ ଯେଉଁ ରାଣୀମାନେ ପ୍ରକୃତରେ ଗୋପାଳ, ଏଇ କ'ଣ ଆମର ଅଛି ଏ ଅଷ୍ଟାବକ୍ର ଋଷି ଜଣେ ଅଛନ୍ତି, ଅଷ୍ଟାବକ୍ର ଋଷି ଜଣେ ଅଛନ୍ତି, ସିଏ ସ୍ୱର୍ଗର ଦେବକନ୍ୟାମାନେ ତାଙ୍କୁ ତାଙ୍କୁ କ'ଣ ତାଙ୍କୁ ପୂଜା କରିକି ବା ତାଙ୍କୁ ସେବା କରିକି ବହୁତ ପ୍ରସନ୍ନ କରାଇଦେଲେ, ତେଣୁ ସିଏ ତାଙ୍କୁ ଆଶୀର୍ବାଦ ଦେଲେ ତୁମେ ଭଗବାନଙ୍କର ପତି, ଭଗବାନଙ୍କୁ ପତି ରୂପରେ ପ୍ରାପ୍ତ ହେବ। ଗୋପୀମାନେ ବିଭିନ୍ନ ପ୍ରକାର ଗୋପୀମାନେ ସବୁ ରହିଛନ୍ତି, ତା ଭିତରେ ଦେବକନ୍ୟାମାନେ ବୋଧ ରହିଛନ୍ତି, ଦେବକନ୍ୟାମାନେ ରହିଛନ୍ତି। ତେଣୁ ଏଇଭଳି ଭାବରେ କହିଥିଲେ, ଆଶୀର୍ବାଦ ଦେଇଥିଲେ। ତେଣୁ ତାପରେ ଏ ଅଷ୍ଟବକ୍ର ଋଷି ଆଠ ପାଖ ଆଠ ସ୍ଥାନରେ ବକ୍ର, ସେ ଚାଲିଲେ ଜଣେ ହସିବ, ହସି ପକେଇବ ଅଷ୍ଟବକ୍ର ଋଷି, ଆଉ କ'ଣ ହସ ଲାଗିବ ଜଣକୁ, ତ ହସିଦେଲେ ସେମାନେ ହସିଦେଲେ। ସେତେବେଳେ କହିଲେ, ସେ ଅଭିଶାପ ଦେଲେ ଯେ ତୁମକୁ ସବୁ ଡକାୟତମାନେ ତୁମକୁ ନେଇଗଲେ, ତମ ବିବାହ କଲେ ମଧ୍ୟ କୃଷ୍ଣଙ୍କୁ ଭଗବାନଙ୍କୁ ବିବାହ କଲେ ମଧ୍ୟ ତୁମ ଡକାୟତମାନେ ନେଇଯିବେ। ଏଇଭଳି ଭାବରେ କହିଲା ପରେ ତାପରେ ପୁଣି ପ୍ରାର୍ଥନା କଲେ, ଭୁଲ ହେଇଗଲା ଆମର କ୍ଷମା କରନ୍ତୁ, ବଞ୍ଚା ଗଳ୍ପ କରିବି ଆସ। କ୍ଷମା ପ୍ରାର୍ଥନା କଲା ପରେ ଅଷ୍ଟାବକ୍ର ଋଷି କହିଲେ ଠିକ୍ ଅଛି, ପୁଣି ତୁମେ ଭଗବାନ ପ୍ରାପ୍ତ ହେବ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି, ଏ ଯେଉଁ ଗୋପାଳମାନେ ସବୁ ଆସିଥିଲେ, ଭଗବାନ ନିଜେ ଆସିକରି ତାଙ୍କୁ ନେଇଗଲେ। ଏ ଯେଉଁ ନେଇଗଲେ, ଏମାନେ ପ୍ରକୃତରେ ଯାଇ ବୃନ୍ଦାବନରେ ଆସି ପହଞ୍ଚିଗଲେ, ବୃନ୍ଦାବନରେ ଆସି ପହଞ୍ଚିଗଲେ। ବୃନ୍ଦାବନରେ ଯେଉଁ ରାଣୀମାନେ ସବୁ ରହିଛନ୍ତି, ସେଠି କାଳିନ୍ଦୀ ଯେଉଁ ରହିଛନ୍ତି, ଭଗବାନ ବିରହରେ କାଳିନ୍ଦୀଙ୍କର କୌଣସି ମନ ଦୁଃଖ ନାହିଁ, ଆନନ୍ଦରେ ରହିଛନ୍ତି। ତେଣୁ ଅନ୍ୟ ରାଣୀମାନେ ପଚାରୁଛନ୍ତି, କାଳିନ୍ଦୀ ଆମର ପତିଙ୍କର ବିୟୋଗରେ ଆମେ ସବୁ ଏତେ ଦୁଃଖ ପ୍ରକାଶ କରୁଛୁ, ତୁମେ କାହିଁକି ଆନନ୍ଦ, ତୁମେ ଆନନ୍ଦରେ ରହୁଛ, ତୁମର ମନରେ ଦୁଃଖ ନାହିଁ ତ କିଛି? ନା ମୁଁ ମୋର ଦୁଃଖ ହେଉନାହିଁ, କାହିଁକି ନା ମୁଁ ଭଗବାନଙ୍କୁ ବିରହ ଅନୁଭବ କରୁନାହିଁ। ନା କେମିତି? ନା ମୁଁ ଭାଗବତ ସ୍ମରଣ କରୁଛି। ଭାଗବତ ଏଭଳି ଶାସ୍ତ୍ର ଦେଖନ୍ତୁ, ନା ଭାଗବତ ମୁଁ ଜାଣିଛି, ନା ମୁଁ ଭାଗବତ ଜାଣିଛି। ସୂର୍ଯ୍ୟଦେବଙ୍କର କନ୍ୟା, ସିଏ ସୂର୍ଯ୍ୟଙ୍କୁ ଭଗବତ ଗୀତା ଭଗବାନ ଦେଇଥିଲେ, ତେଣୁ ଭାଗବତ ଜାଣିଥିବେ ସେ। ତେଣୁ ତାହେଲେ ଆମେ ଶୁଣିବା ଭାଗବତ, ତେଣୁ ଭଗବାନଙ୍କ ରାଣୀମାନେ ଭାଗବତ ଶୁଣିବା ପାଇଁ ତା'ର ଚିନ୍ତା କଲେ। ସେହି ସମୟରେ କାଳିନ୍ଦୀ କହିଲେ, ଏଠି ରହିଛନ୍ତି ଇଏ ଉଦ୍ଧବ ରହିଛନ୍ତି, ଉଦ୍ଧବ ଦୁଇଟି ସ୍ଥାନରେ ରହିଛନ୍ତି, ଗୋଟେ ବୃନ୍ଦାବନ ରହିଛନ୍ତି। ଉଦ୍ଧବ ଭାଗବତ ବର୍ଣ୍ଣନା କରାଯାଇଛି ନା, 10:47 ଅଧ୍ୟାୟରେ, 46 ନା 47 ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି, ଓ ଆସାମ ହୋ ଚରଣ ରେଣୁ ଯୁସାଙ୍ଗ ହଂ ଶ୍ୟାମ ବୃନ୍ଦାବନେ କିମପି ଗୁଳ୍ମଲତୌଷଧୀନାମ ଯାଦୁସ୍ତ୍ୟଜ୍ୟଶୋଧନାର୍ଯ୍ୟ ପଥଙ୍କ ହିତ୍ୱା ଭେଜୋ ମୁକୁନ୍ଦ ପଦଭୀର୍ ଶ୍ରୁତିଭିର୍ ବିମୁଗ୍ୟା। ଯେତେବେଳେ ଉଦ୍ଧବ, କେତେ ଜ୍ଞାନ ତାଙ୍କର ରହିଛି, କେତେ ଜ୍ଞାନ, ଉଦ୍ଧବ ବୁଦ୍ଧି ସତ୍ତମ ବୋଲି କୁହାଯାଏ, 10:46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଉଦ୍ଧବ ହେଉଛନ୍ତି ଶ୍ରେଷ୍ଠ ବୁଦ୍ଧିମାନ ବ୍ୟକ୍ତି, ଆପଣମାନେ ମଧ୍ୟ ସେଇଭଳିଆ ବୁଦ୍ଧିମାନ। କାହିଁକି ନା, ଏ ହରିକୃଷ୍ଣ ଆନ୍ଦୋଳନରେ ଯୋଗଦାନ କରିଛନ୍ତି। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ। ତେଣୁ ଉଦ୍ଧବ ଭାବୁଥିଲେ, ବହୁତ ବୁଦ୍ଧି ତାଙ୍କର ରହିଛି, ଭଗବାନ ତ ସନ୍ଦେଶ ଦେଇଥିଲେ ଉଦ୍ଧବ ସନ୍ଦେଶ, କିନ୍ତୁ ତାଙ୍କର ଯେହେତୁ ଜ୍ଞାନ ଥିଲା ବୃହସ୍ପତିଙ୍କର ଶିଷ୍ୟ ଭାବୁଥିଲେ ମୋର ଜ୍ଞାନ ମାଧ୍ୟମରେ ତାଙ୍କୁ ମୁଁ ଏଭଳି ଭାବରେ ତାଙ୍କର ଦୁଃଖକୁ ଦୂର କରିଦେବି ଚିନ୍ତା କରୁଥିଲେ। କିନ୍ତୁ ଯେତେବେଳେ ସେ ଦେଖିଲେ ତାଙ୍କର ପ୍ରେମକୁ ଦେଖିଲେ ନିଜକୁ ଧିକାର କରିଛନ୍ତି। ଏ ଶ୍ଳୋକଟି ଅଛନ୍ତି ଦଶମ ସ୍କନ୍ଧ କୁ 47 ଅଧ୍ୟାୟ ନା କୋଉ ଅଧ୍ୟାୟ ଅଛି, ତେଣୁ ସେଠି ସେ ଆଶା ମୋ ଭଗବାନ ପ୍ରାର୍ଥନା କରିଛନ୍ତି, ପ୍ରଭୁ ମୋର ଆଶା ଏତିକି ଯେମିତି ସେ ଗୋପୀମାନଙ୍କୁ ଯଦି ମାଗିବେ ତାଙ୍କର ପାଦ ଧୂଳି ସେମାନେ ଦେବେ ନାହିଁ, ତେଣୁ ମୁଁ ଏଇ ବୃନ୍ଦାବନରେ ଗୋଟେ ଗୁଳ୍ମ ଲତା ଗୋଟେ ହେଇଯାଆନ୍ତି କି ଯାହାଫଳରେ କି ସେମାନେ ଯେତେବେଳେ ଭଗବାନ ବିରହରେ ବିଚରଣ କରୁଥିବେ ସେତେବେଳେ ତାଙ୍କର ପଦରେଣୁ ମୁଁ ପ୍ରାପ୍ତ ହେବି, ଏଇଭଳି ଭାବରେ ପ୍ରାର୍ଥନା କରିଥିଲେ। ତେଣୁ ଉଦ୍ଧବ ଗୋଟେ ରୂପରେ ବୃନ୍ଦାବନ ରହିଛନ୍ତି, ଆଉ ଗୋଟେ ରୂପରେ ସେ ଯାଇଛନ୍ତି କେଉଁଠିକି ବଦ୍ରୀନାଥ, ଭଗବାନ ତାଙ୍କୁ ପଠେଇଥିଲେ ବଦ୍ରୀନାଥ, ସେଠି ସେ ଭଗବାନ କଥା କହୁଛନ୍ତି। ତେଣୁ ଏଇଠି ସେ ଉଦ୍ଧବଙ୍କୁ ଡକାଗଲା। ଉଦ୍ଧବ ଗୋଟେ ପରମ୍ପରା ରହିଛି, ଭାଗବତଙ୍କ ପରମ୍ପରା ରହିଛି, ବିଭିନ୍ନ ପରମ୍ପରା ରହିଛି, ଆମେ ଯେଉଁ ପରମ୍ପରାରେ ଆସୁଛେ ଏ ପରମ୍ପରା ହେଉଛି କ'ଣ ନା ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ, ଗୌଡ଼ ପରମ୍ପରା ରହିଛି। ଏହି ପରମ୍ପରାରେ ଆସୁଛନ୍ତି ନାରଦ ମୁନି, ଆସୁଛନ୍ତି ନାରଦ ମୁନିଙ୍କ ଠାରୁ ଆସୁଛନ୍ତି ବ୍ୟାସଦେବ ଶୁକ ଏସବୁ ଆସୁଛନ୍ତି। କିନ୍ତୁ ଆଉ ଗୋଟେ ପରମ୍ପରା ରହିଛି, ସେଇଟା ହେଉଛି ମୈତ୍ରେୟଙ୍କ ପରମ୍ପରା। ମୈତ୍ରେୟଙ୍କ ଭାଗବତମ ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ମୈତ୍ରେୟ ମୁନିଙ୍କ ପରମ୍ପରା କେଉଁଟା ନା ଏଇଟା ହେଉଛି ଅନନ୍ତଦେବ, ଯିଏକି ତାଙ୍କର 1000 ମୁଖରେ ଭଗବାନ ଗୁଣଗାନ କରୁଛନ୍ତି, ସିଏ ମଧ୍ୟ ଭାଗବତ କହିଛନ୍ତି। ସାଂଖ୍ୟାୟନ ଋଷିଙ୍କୁ ସେ ଭାଗବତଙ୍କୁ କହିଛନ୍ତି, ସାଂଖ୍ୟାୟନ ଋଷିଙ୍କ ପାଖରୁ ସେ ଗୋଟେ ପରମ୍ପରା ଆସୁଛି। ସାଂଖ୍ୟାୟନ ଋଷିଙ୍କ ପାଖରୁ ଆସିଲେ 4 କୁମାର, ସନକ ସନାତନ ସନାତନ ସନତ କୁମାର, ଏବଂ ତାଙ୍କଠାରୁ ଇଏ ଆସିଥିଲେ ପରାଶର, ପରାଶର ଏବଂ ଇଏ ହେଉଛନ୍ତି ପରାଶରଙ୍କ ଠାରୁ ଆସିଛନ୍ତି ମୈତ୍ରେୟ। ମୈତ୍ରେୟ ବିଦୁରଙ୍କୁ କହିଛନ୍ତି ନା ତୃତୀୟ ସ୍କନ୍ଧରେ, ଚତୁର୍ଥ ସ୍କନ୍ଧରେ ଏଇ 2 ସ୍କନ୍ଧ ହେଉଛି ମୈତ୍ରେୟ ବିଦୁର ସମ୍ବାଦ, ଇଏ ଗୋଟେ ପରମ୍ପରା। ଏବଂ ସେଠୁ ମଧ୍ୟ ତାଙ୍କ ପାଖରୁ ଶୁଣିଥିଲେ ବୃହସ୍ପତି, ଏବଂ ବୃହସ୍ପତି ହେଉଛନ୍ତି ଦେବତାମାନଙ୍କ ଗୁରୁ, ବୃହସ୍ପତି ତ ବୃହସ୍ପତିଙ୍କର ଶିଷ୍ୟ ହେଉଛନ୍ତି ଇଏ ଉଦ୍ଧବ, ତେଣୁ ସେ ଭାଗବତ ଜାଣିଛନ୍ତି। ତେଣୁ ସେମାନେ ଉଦ୍ଧବକୁ କେମିତି ଡାକିବେ, ମହାମନ୍ତ୍ର କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, କୀର୍ତ୍ତନ ହେଲା, ଝାଞ୍ଜ ଖୋଳ ସବୁ ରହିକି କୀର୍ତ୍ତନ ହେଲା କରିବାରୁ ଉଦ୍ଧବ ଆସିଲେ, ଉଦ୍ଧବ ଆସିଲେ ଏବଂ ଉଦ୍ଧବ ଭାଗବତ କହିଲେ, ଭାଗବତ କହିବେ। ତେଣୁ ଭାଗବତ ଯେଉଁ କୁହାଯିବ, ଭାଗବତ କହିବା ପାଇଁ ପ୍ରୋଟେକ୍ସନ୍ ଦରକାର। ଆମ ପ୍ରଭୁପାଦଙ୍କ କୃପାରୁ, ଗୁରୁଦେବଙ୍କ କୃପାରୁ ଆମେ ଗୋଟେ ସୁରକ୍ଷିତ ସ୍ଥାନରେ ରହିକି ଭାଗବତ କଥା କହୁଛେ, ସୁରକ୍ଷିତ ସ୍ଥାନ ସେ ଶ୍ରୀ ସୀତାରାମ ହନୁମାନ ଯେଉଁ କି ଗୋଟେ ଥର ଭୁବନେଶ୍ୱରରେ ମୁଁ ଏମିତି କଥା କହୁଥିଲି, ଭାଗବତ କଥା କହୁଥିଲା ବେଳେ ସେ ଜଣେ ଆସିଲେ, ମଧୁଆ ବ୍ୟକ୍ତି ଜଣେ ଆସିଲେ, ମଧୁଆ ବ୍ୟକ୍ତି ଆସିକରି ମଧୁଆ ତାଙ୍କର ସବୁ ଆରମ୍ଭ କଲେ, ଗଣ୍ଡଗୋଳ ଆରମ୍ଭ କଲେ। ସେତେବେଳେ ମୋର ଏ କଥା ମନେ ପଡ଼ିଲା, ଭାଗବତ କୁହାଯିବ ସୁରକ୍ଷା ସୁରକ୍ଷିତ ସ୍ଥାନରେ କୁହାଯିବ, ତେଣୁ କିଏ ସୁରକ୍ଷା ଦେବେ? ବଜ୍ରନାଭ ସେତେବେଳେ ଥିଲେ ଏଠି, ବଜ୍ରନାଭ ସେ ସମୟରେ ମଥୁରାର ଇଏ ହେଇଥିଲେ, ମଥୁରାର ରାଜା ହେଇଥିଲେ ସିଏ, ତେଣୁ ସେ ପରୀକ୍ଷିତ ମହାରାଜଙ୍କୁ ଖବର ଦେଲେ, ପରୀକ୍ଷିତ ମହାରାଜ ଖବର ଦେଲେ ସେ ସୁରକ୍ଷା ପ୍ରଦାନ କରିବେ। ତେଣୁ ପରୀକ୍ଷିତ ମହାରାଜଙ୍କୁ ଗୋଟେ ସୁଯୋଗ ମିଳିଲା, ଏ ସୁରକ୍ଷା ପ୍ରଦାନ କରିବେ। କ୍ଷତ୍ରିୟମାନଙ୍କୁ ଯେତେବେଳେ କୁହାଯିବ ଏଇଭଳି ଯୁଦ୍ଧ ପରିସ୍ଥିତି ଆସିବ, ସେ ବହୁତ ଆନନ୍ଦିତ ହୁଅନ୍ତି। ତେଣୁ ଏଇଭଳି ଭାବରେ, କିନ୍ତୁ ପରୀକ୍ଷିତ ମହାରାଜଙ୍କ ମନ ଦୁଃଖ ହେଉଥିଲା ଯେ ମୁଁ ଶୁଣିପାରିବି ନାହିଁ ଭାଗବତ, ସୁରକ୍ଷା ଯିଏ ଦେବେ ସେ ଆଉ କେମିତି ଭାଗବତ ଶୁଣିବେ, ତେଣୁ ସେ ଚିନ୍ତା କରୁଥିଲେ। ତେଣୁ ଉଦ୍ଧବ ତାଙ୍କୁ କହିଲେ, ତୁମେ ମନ ଦୁଃଖ କର ନା, ତୁମେ ପ୍ରକୃତରେ ଭାଗବତ ମୂଳ ଶ୍ରୋତା ହେବ। ତେଣୁ ଭାଗବତ ଆରମ୍ଭ ହେଇଛି, ଭାଗବତ ପରମ୍ପରା ସୁଖଦେବ ଠାରୁ ସେ ଶ୍ରବଣ କଲେ, ଏସବୁ କଥା ରହିଛି। ତେଣୁ କାଳିନ୍ଦୀ ଏଇଭଳି ଭାବରେ କହିବାରୁ ସବୁ ଗୋପୀମାନେ ଭଗବାନଙ୍କ ରାଣୀମାନେ ଏଇ ଭାଗବତ ଶୁଣିକରି ଭଗବତ ଧାମକୁ ଗଲେ, ଏସବୁ ଘଟଣା ସବୁ ରହିଛି। ଏଇଟା ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ବୋଧେ ସ୍କନ୍ଦ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଏ କାଳିନ୍ଦୀ ଏଇଭଳି ଭାବରେ ଭଗବାନଙ୍କର ପାଇଁ, ଭଗବାନଙ୍କୁ ନିଜର ପତି ରୂପରେ ପାଇବା ପାଇଁ ଚେଷ୍ଟା ତପସ୍ୟା କରୁଥିଲେ, କେବେଠୁ ତପସ୍ୟା କରୁଥିବେ ସେ ଭଗବାନ ସବୁ ଜାଣନ୍ତି। ତେଣୁ ଠିକ୍ ସମୟରେ ପହଞ୍ଚିଗଲେ, ଆମର କହିବାର ଉଦ୍ଦେଶ୍ୟ ଥିଲା ଚରନ୍ତି ଚାରୁ ଦର୍ଶନା, ଭଗବାନଙ୍କ ଯେ ପ୍ରିୟା ହେବେ, ଭଗବାନ ଯେ ପତ୍ନୀ ହେବେ, କେତେ ସୁନ୍ଦର ନ ହେବେ ସେ। ଏଇ ଯେଉଁ ସୌନ୍ଦର୍ଯ୍ୟର ଦୁଇ ପ୍ରକାର ସୌନ୍ଦର୍ଯ୍ୟ ରହିଛି, ଦୁଇ ପ୍ରକାର ସୌନ୍ଦର୍ଯ୍ୟ ରହିଛି, ଗୋଟେ ହେଉଛି ଆକୃତିଗତ, ଗୋଟେ ହେଉଛି ପ୍ରକୃତିଗତ। ଦୁଇ ପ୍ରକାର ସୌନ୍ଦର୍ଯ୍ୟ ରହିଛି, ଆମର ସମୟ ହୋଇଗଲାଣି, ଆମେ କହିବାନି, ଆଗ ସମ୍ପ୍ରସଙ୍ଗ ଆମେ କହିବା। ଲୋକମାନେ ଯେଉଁ ଦେଖନ୍ତି, ଯେଉଁ ସ୍ତ୍ରୀ ଲୋକମାନଙ୍କ ରୂପ ଦେଖିକିରି ମୋହିତ ହେଇଯାନ୍ତି, ଆକର୍ଷିତ ହେଇଯାନ୍ତି, ସେ କି ରୂପ, କି କି ରହିଛି, କି ରୂପ ସେଇଟା ତାଙ୍କର। କିନ୍ତୁ ଏମାନେ ହେଉଛନ୍ତି ଭଗବାନ, ଆଉ ଭଗବାନଙ୍କ ଯେଉଁମାନେ ନିଜଜନମାନେ ବା ଭଗବାନ ପାର୍ଷଦମାନେ, ଏମାନେ ହେଉଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ। ତାଙ୍କ ପ୍ରକୃତି, ତାଙ୍କ ପ୍ରକୃତି ସ୍ୱରୂପ ହେଉଛି ଆନନ୍ଦମୟ ରୂପ, ତାଙ୍କ ସୌନ୍ଦର୍ଯ୍ୟ ରହିଛି, ଏବଂ ଆକୃତି ମଧ୍ୟ ସେଇଭଳି ଭାବେ ରହିଛି, ସୌନ୍ଦର୍ଯ୍ୟ ରହିଛି। କାହାର କିଭଳି ସୌନ୍ଦର୍ଯ୍ୟ ରହିଛି ଏ ବିଷୟରେ ବର୍ଣ୍ଣନା କରାଯାଏ। କୋଇଲିର, କୋଇଲିର କ'ଣ ସୌନ୍ଦର୍ଯ୍ୟ, କୋଇଲିର କ'ଣ ସୌନ୍ଦର୍ଯ୍ୟ, କୁହୁ ତାନରେ ତାର ସୌନ୍ଦର୍ଯ୍ୟ ଆସିଯାଏ। କୋଇଲିର ସୌନ୍ଦର୍ଯ୍ୟ ହେଉଛି କୁହୁ ତାର ସ୍ୱର, ପଞ୍ଚମ ତାନରେ ସେ ଗାନ କରିବ। ସେଇଭଳି ଭାବରେ ବହୁତ କଥା ରହିଛି। ସ୍ତ୍ରୀ ଲୋକର ସୌନ୍ଦର୍ଯ୍ୟ ହେଉଛି କ'ଣ ନା ପତିବ୍ରତା, ସ୍ତ୍ରୀ ଲୋକର ସୌନ୍ଦର୍ଯ୍ୟ ହେଉଛି ପତିବ୍ରତା। ସେଇଭଳି ଭାବରେ ବ୍ରାହ୍ମଣର ସୌନ୍ଦର୍ଯ୍ୟ ହେଉଛି ଏ ବିଦ୍ୱତା, ବିଦ୍ୱତା ରହିଛି, ଏସବୁ ରହିଛି। ତେଣୁ ଏଇଭଳି ଭାବରେ ଚାରୁ ଦର୍ଶନା, ବହୁତ ସୁନ୍ଦର ସେ ଦେଖିବା ପାଇଁ। କୃଷ୍ଣ ହଉ, କୃଷ୍ଣ ହଉ, ଦୁଇ ଜଣ ଯାକ କୃଷ୍ଣ ଦେଖୁଛନ୍ତି, ଅର୍ଜୁନ ଦେଖୁଛନ୍ତି ଏବଂ କୃଷ୍ଣ ଦେଖୁଛନ୍ତି, କିନ୍ତୁ ଦେଖିବାରେ ମଧ୍ୟ ବିଭେଦ ରହିଛି, ବିଭେଦ ରହିଛି। କୃଷ୍ଣ ଯେତେବେଳେ ଦେଖୁଛନ୍ତି, ସେ ଦେଖୁଛନ୍ତି ଇଏ ମୋର ପତ୍ନୀ ରୂପରେ ଦେଖୁଛନ୍ତି, ଭଗବାନ ସେ ପତ୍ନୀ ପତି ରୂପରେ ପାଇବା ପାଇଁ ତପସ୍ୟା କରୁଛନ୍ତି। କିନ୍ତୁ ଇଏ ଯେଉଁ କୃଷ୍ଣ, ଅର୍ଜୁନ କୃଷ୍ଣ ଯେତେ ଦେଖୁଛନ୍ତି, ସିଏ ଅଲଗା ପ୍ରକାର ଦେଖୁଛନ୍ତି, ସେ ସେଭଳି ଭାବରେ ଦେଖୁନାହାନ୍ତି। ତେଣୁ ଏଭଳି ବହୁତ କଥା ରହିଛି। ତେଣୁ ଚରନ୍ତିମ୍ ଚାରୁ ଦର୍ଶନା, ଆ ପରେ ମୁଁ ଭାବୁଥିଲି ଆ ପର ଶ୍ଳୋକଟି କହିବି ବୋଲି, କିନ୍ତୁ ଯାହା ସମୟ ହୋଇଗଲା। ତେଣୁ ଏ ଯେଉଁ ଏ ଭଗବାନ ପଠେଇବେ, ଟିକାରେ ଏଇଟା କୁହାଯାଇଛି, ଏଇଟା କେମିତି ଦେଖିଲେ ନା ରଥ ଉପରେ, ରଥଟା ବହୁତ ଉଚ୍ଚ ରଥ, ଉଚ୍ଚ ରଥ ଏଇଠି କୁହାଯାଇଛି, ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି। ଏଇଟା କେଉଁ ନମ୍ବର ଶ୍ଳୋକ, ଶ୍ଳୋକ 17 ନାଇଁ କି? ସନାତନ ଗୋସ୍ୱାମୀ କହୁଛନ୍ତି, ମହାନ ରଥୋ ଜୟୋ ତୌ, ଉଚ୍ଚ ରଥାରୋହଣେ ନ ଦୂରାତ୍ ଦୃଶ୍ୟତୁ ଇତି ଭାବ। ଏସବୁ ଟୀକା ନ ପଡ଼ିଥିଲେ, ସଂସ୍କୃତ ଶ୍ଳୋକ ନ ଜାଣିଲେ, ଶବ୍ଦ ନ ଜାଣିଲେ, ଆମେ ସେ ପ୍ରକୃତ କଥା ଜାଣିପାରିବ ନାହିଁ, ପ୍ରକୃତ ଘଟଣା ଜାଣିପାରିବ ନାହିଁ। ପ୍ରଭୁପାଦ ମହାରାଜ କହନ୍ତି, ଜଣେ ଯେତେବେଳେ ଶ୍ଳୋକ ବିଷୟରେ ପ୍ରବଚନ ଦେଉଛନ୍ତି, ସେତେବେଳେ ମଧ୍ୟ ସେ ବହୁତ ପ୍ରକାର ଜ୍ଞାନ ପ୍ରାପ୍ତ ହେଉଛନ୍ତି। ପ୍ରକୃତ ପକ୍ଷେ ଏଇଟାକୁ ଆସିବା ପୂର୍ବରୁ ମୁଁ ଚିନ୍ତା ଜାଣିନଥିଲି, ମୁଁ ଭାବୁଥିଲି କାଳିନ୍ଦୀ ରହିଥିବ ଯମୁନା ଭିତରେ, ସେଠି ଯାଇକି ଅର୍ଜୁନ ଯାଇଥିବେ। ଆପଣ ବହୁତ ଥର ଶୁଣିଛି ଭଗବତ କଥା, ଭାଗବତ ପଢ଼ିଛି, ସବୁ ଶୁଣିଛି ପଢ଼ିଛି, କିନ୍ତୁ ମୁଁ ଏହା ଭାବୁଥିଲି। କିନ୍ତୁ ବର୍ତ୍ତମାନ ଜାଣିଲି ଯେ ପ୍ରକୃତରେ ସେ ନଦୀ ଭିତରେ ଥାଆନ୍ତି ବା ନା, ଆଉ ସେ ବସିନଥିଲେ, ଧ୍ୟାନ କରୁନଥିଲେ, ଚରୁ ଚରନ୍ତି ବୋଲି କୁହାଯାଇଛି। ବନରେ ଚଢ଼ୁଥାଇ ପାରନ୍ତି କି ଜଙ୍ଗଲ ଭିତରେ, ଜଳ ଭିତରେ ଚଢ଼ୁଥାଏ, କ'ଣ ଜଳ ଭିତରେ ସେ ରହୁଛନ୍ତି ସିଏ, ଜଳରେ ବଡ଼ କଥା ନୁହଁ, ସୂର୍ଯ୍ୟଦେବ ତାଙ୍କ ପାଇଁ କରିଛନ୍ତି, ନଦୀ ଭିତରେ ତାଙ୍କ ଗୃହ କରିଛନ୍ତି, ନଦୀ ଭିତରେ ଯିବା ଆସିବା କରିବେ, ଆଉ ତାଙ୍କ ଡଙ୍ଗା ଦରକାର ନା କ'ଣ, ଜଳରେ ମଧ୍ୟ ସେ ଚାଲିପାରିବେ, ବା ଜଙ୍ଗଲରେ ଚାଲୁଥିବେ, ଜଙ୍ଗଲ ଯାଉଛନ୍ତି ଶିକାର କରିବା ପାଇଁ, ଏଠି କୁହାଯାଉଛି ମହାନ ରଥ ଜୟ ତୌ, ସେ ଜଳପାନ କରିକିରି ତାପରେ ମହାନ ରଥ ପୁଣି ରଥକୁ ଆସିଗଲେ। ଜଳପାନ କରିକି ଖାଲି ସେଇଠି ରହିଲେ ତା ନୁହଁ, ସ୍ନାନ କଲେ, ପାନ କଲେ, ସବୁ ପୁଣି ରଥରେ ବସି ଯିବା ପାଇଁ ଆସିବେ, ବା କୁଆଡ଼େ ବୁଲିବେ, ଯାହା କରିବେ। ଏହି ସମୟରେ ମହାନ ରଥ ଜୟ ତୌ ଉଚ୍ଚ ରଥାରୋହଣ, ବହୁତ ଉଚ୍ଚ ରଥ ସେ ରହିଛି, ଓ ଯେଉଁ ରଥଟି ରହିଛି ବହୁତ ଉଚ୍ଚ ରଥ, ଆମର ଯେଉଁ ତାଳଧ୍ୱଜ ରଥ ଇଏ ରଥ ସବୁ ରହିଛି, କପିଧ୍ୱଜ ତାଙ୍କର ହେଉଛି, କପିଧ୍ୱଜ କପିଧ୍ୱଜ ତାଙ୍କର ଧ୍ୱଜାରେ କପି ରହିଛନ୍ତି, ଆମେ ଶୁଣିଲେ ନା ଆଗରୁ କପିଧ୍ୱଜ ବୋଲି କୁହାଯାଇଛି, ଅର୍ଜୁନଙ୍କ ରଥ କପିଧ୍ୱଜ, ବହୁତ ଉଚ୍ଚା ରଥ ଏଇଠି କୁହାଯାଉଛି। ଉଚ୍ଚା ରଥ ଆରୋହଣେନ ଦୂରା ଦୃଶ୍ୟତୁ ଏବ ଭାବ, ଦୂରା ଦୃଶ୍ୟତୁ ଏଇଠୁ ଜଣାପଡ଼ୁଛି ଏ ଜଙ୍ଗଲରେ ସେ ଦେଖିଲେ, ଜଙ୍ଗଲରେ ଦେଖିଲେ ବହୁତ ଦୂରରେ ଦେଖିଲେ, ଦୂରା କ'ଣ ଉଚ୍ଚ ସ୍ଥାନକୁ ଗଲେ ଜଣେ ଦେଖିପାରିବ, ଦୂର ଦୂରର ଦୃଶ୍ୟଟାକୁ ଦେଖିପାରିବ, ଯଦି ଆମେ ତଳେ ରହିବା ଏତେ ଦୂର ଜିନିଷ ଦେଖାଯିବ ନାହିଁ, ଦୂରଦର୍ଶନ ଦେଖାଯିବ ନାହିଁ। ସେଇଥିପାଇଁ ଆଗରୁ ମନ୍ଦିରମାନେ ସବୁ ନିର୍ମାଣ ହେଉଥିଲା, ବହୁତ ଉଚ୍ଚା ଉଚ୍ଚା ମନ୍ଦିର ହେଉଥିଲା, ଉଚ୍ଚା ଉଚ୍ଚା ମନ୍ଦିର ହେଉଥିଲା। ଆମର ଜଗନ୍ନାଥ ନୀଳ ଚକ୍ରେ ଦେଖାଉଡ଼ୁଛି ବାନା ପତିତ ପାବନ ନାମଟି ଯାର ନା ଚକ୍ରେ ଦେଖାଉଡ଼ୁଛି ବାନା ପତି ଯାର ନାମଟି ଯାର ନା ଜଣେ ନୀଳଚକ୍ର ଦେଖିଦେଲେ ଭଗବାନଙ୍କର ଦର୍ଶନ ହେଇଯାଏ। ନୀଳଚକ୍ରରୁ ହେଇବାରୁ ମହାପ୍ରଭୁଙ୍କର ଲୀଳା ଆସିଯାଉଛି ସ୍ମରଣକୁ। ମହାପ୍ରଭୁ ଯେତେବେଳେ ଆପଣମାନେ ଗଲେ, ଆଜିକାଲି ସେ ରାସ୍ତାରେ ତ ଇଏ ହେଉଛି ଯେଉଁ ରହିଛି କ'ଣ, ସେ ରାସ୍ତାରେ ଆଉ ଯାଉନାହାନ୍ତି ଆମେ ପୁରୀ ଗଲାବେଳକୁ। ଅଠର ନଳା ବାଟରେ ବାଟନ ମଙ୍ଗଳା ଦେଖିବା ଅଠର ନଳା, ଅଠର ନଳାରେ ଭଗବାନଙ୍କର ସେ ନୀଳଚକ୍ର ଦେଖାଯାଏ। ତେଣୁ ମହାପ୍ରଭୁ ଯେତେବେଳେ ଯାଉଥିଲେ ସେ ଅଠର ନଳା ଦେଇ ଯାଉଥିଲେ। ଆଜିକାଲି ରାସ୍ତା ଅଲଗା ହେଇଯାଇଛି, ବ୍ରିଜ୍ ଆଉ ଗୋଟେ ନୂଆ ହେଇଯାଇଛି ବ୍ରିଜ୍, ସେ ରାସ୍ତାରେ ପ୍ରାୟ ଯିବା ଆସିବା ବନ୍ଦ ହେଇଯାଇଛି। ବର୍ତ୍ତମାନ ସେଇଟା ପାର୍କ ହେଇଯାଇଛି, ଗୋଟେ ପାର୍କ ହେଇଯାଇଛି। ତେଣୁ ସେଇଠି ଆପଣ ଦେଖିବେ ଭଗବାନଙ୍କର ନୀଳଚକ୍ର ଦେଖାଯିବ। ତେଣୁ ସେଇଠି ଦେଖିକିରି ମହାପ୍ରଭୁ ଧାଇଁ ଧାଇଁକି ପଳେଇଲେ, ଯାଉଥିଲେ ତାଙ୍କ ସହିତ ତିନି ଜଣ ଯାଉଥିଲେ, ନିତ୍ୟାନନ୍ଦ, ଚନ୍ଦ୍ରଶେଖର ଏବଂ ମୁକୁନ୍ଦ। ତାଙ୍କ ସହିତ ଏସବୁ ଗଣ୍ଡଗୋଳ ହେଲା, ଏସବୁ କହିକି ସବୁ ବହୁତ ଘଟଣା ରହିଛି, ଆମେ ସେସବୁ ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ମନ୍ଦିର ସବୁ ବହୁତ ଉଚ୍ଚା ନିର୍ମାଣ କରାଯାଉଥିଲା, ବହୁତ କ'ଣ ଉଚ୍ଚା ଆକାରରେ ନିର୍ମାଣ କରାଯାଉଥିଲା। କାହିଁକି ନା ବହୁତ ଦୂରରୁ ଲୋକମାନେ ଦେଖିବେ, ସମସ୍ତେ ଆସିପାରିବେ ନାହିଁ ମନ୍ଦିରକୁ, ସବୁବେଳେ ବିଭିନ୍ନ କାର୍ଯ୍ୟରେ ସବୁ ବ୍ୟସ୍ତ ରହିଛନ୍ତି। କିନ୍ତୁ ସେଇ ଯେଉଁ ନୀଳଚକ୍ର ରହିଛି, ନୀଳଚକ୍ରରେ ଯେଉଁ ବାନା ବୁଡ଼ୁଛି, ସେ ବାନାକୁ ଦେଖିକି ସେମାନେ ଭଗବାନଙ୍କୁ ଦର୍ଶନ ପାଇବେ। ନୀଳଚକ୍ର ଯେଉଁମାନେ ଦର୍ଶନ କରିଦେବେ, ସେମାନେ ଭଗବାନଙ୍କୁ ଦର୍ଶନ କଲେ। ନୀଳଚକ୍ରର ଏଭଳି ମହାନତା ରହିଛି ନୀଳଚକ୍ର। ତେଣୁ ମନ୍ଦିରମାନେ ଯେଉଁ ନିର୍ମାଣ ହେଉଥିଲା, ବହୁତ ଉଚ୍ଚ ଉଚ୍ଚ ମନ୍ଦିର ନିର୍ମାଣ ହେଉଥିଲା। ଗୋବିନ୍ଦ ମନ୍ଦିର ଯେଉଁ ରହିଛି, ଗୋବିନ୍ଦ ଦେବଙ୍କ ମନ୍ଦିର, କ'ଣ ଆମର ଯେଉଁ ରହିଛି ସନାତନ ଗୋସ୍ୱାମୀଙ୍କର, ମଦନ ମୋହନ ନିଜେ ଆସିଥିଲେ ତାଙ୍କ ପାଖକୁ, ତାଙ୍କ ପାଇଁ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ମଦନ ମୋହନ ମନ୍ଦିର, ବିରାଟ ମନ୍ଦିର ନିର୍ମାଣ କରିଥିଲେ। ସେ ମନ୍ଦିରରେ ଉଚ୍ଚରେ ଯେଉଁ ରହିଥିଲା ଦୀପ ଲାଗୁଥିଲା, ସେ ଦୀପରେ ଯେଉଁ ସେ ସମୟରେ ରାଜା ଥିଲେ ଦିଲ୍ଲୀରେ ଔରଙ୍ଗଜେବ, ଔରଙ୍ଗଜେବ ଦେଖିକିରି ତାଙ୍କର ଗାତ୍ରଦାହ ହେଲା, ଏତେ ବଡ଼ ମନ୍ଦିର ଆମ ସାମ୍ନାରେ ଆମେ ବାଦଶାହ ଆମେ କହିକିରି ଭାଙ୍ଗିବା ପାଇଁ ବସିଲେ, ଭାଙ୍ଗିଦେବା ପାଇଁ ବସିଲେ। ବହୁତ ଘଟଣା ରହିଛି, ସେସବୁ କଥା ରହିଛି ମଦନ ମୋହନ ମନ୍ଦିର। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ଉଚ୍ଚା ମନ୍ଦିର ସବୁ ନିର୍ମାଣ ହେଉଥିଲା। ତେଣୁ ଏ ରଥ ମଧ୍ୟ ସେଇଭଳି ଭାବରେ ଉଚ୍ଚା ରଥ ଆରୋହଣେନ ଦୂରା ଦୃଶ୍ୟତୁ ଇତି ଭାବ, ବହୁତ ଦୂରରୁ ଦେଖିଲେ ଏ ଯେଉଁ ଚରନ୍ତିମ ଚାରୁ ଦର୍ଶନା, ବହୁତ ଦୂରରୁ ଦେଖିଲେ କାଳିନ୍ଦୀକୁ ଦେଖିଲେ, ବହୁତ ଦୂରରୁ ଦୂରରୁ ଯେତେବେଳେ ଦେଖିଲେ ଦୃଶ୍ୟତୁ ଚାରି ଦର୍ଶନା କୃଷ୍ଣ ଦେଖିଲେ ଇତି ଭାବ କୃଷ୍ଣ ଉ ଅନ୍ୟୋନ୍ୟ ସଖ୍ୟେନ ଚିତ୍ତାକର୍ଷଣାତ୍। କୃଷ୍ଣ ଉ ଶବ୍ଦର ଅର୍ଥରେ ଏଠି କୁହାଯାଉଛି ଦୁଇ ଜଣ ଜଣେ ଜଣଙ୍କର ସଖ୍ୟ ଭାବ ରହିଛି, ତେଣୁ ଚିତ୍ତାକର୍ଷଣାତ୍, ଚିତ୍ତାକର୍ଷଣାତ୍ ତାଙ୍କର ଚିତ୍ତ ଆକର୍ଷିତ ହେଇଯାଇଥିଲା, ଚିତ୍ତକର୍ଷଣାତ୍। ମୁଁ ଆଜି କ୍ଲାସ୍ ଭାବୁଥିଲି ଦେବିନି ବୋଲି, କିନ୍ତୁ ସେଥିପାଇଁ ମୁଁ ଆଉ ଏତେ ପ୍ରିପେୟାର କରିନଥିଲି, ଆର କ'ଣ ଥାଇପାରେ ଦେଖିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ଘଟଣା ହେଇଛି, ବହୁତ ସୁନ୍ଦର କଥା ସବୁ ରହିଛି ଶ୍ଳୋକ ଚାରୁ ଦର୍ଶନାମ, ଏତେ ସୁନ୍ଦର ରହିଛି। ତେଣୁ ଭଗବାନ ପଠେଇବେ, ଯାଅ ଅର୍ଜୁନ ଦେଖ ସେ କିଏ କ'ଣ ପାଇଁ ଏଠି ବୁଲୁଛନ୍ତି, ଏକୁଟିଆ ବୁଲୁଛନ୍ତି। ତେଣୁ ଅର୍ଜୁନ ଯିବେ, ଏସବୁ କଥା ପୂର୍ବରୁ ଆମେ କହିଛେ ଏ କେତେ ବର୍ଣ୍ଣନା କରାଯିବ, ବାରଟା ନା ତେରଟି ଶ୍ଳୋକରେ, ତେର ନମ୍ବର ଶ୍ଳୋକରୁ ତେରରୁ ତେଇଶ ଏଗାରଟି ଶ୍ଳୋକରେ ଏ କାଳିନ୍ଦୀଙ୍କ ପ୍ରସଙ୍ଗ ଆସିବ। ଅର୍ଜୁନ ଯିବେ, ତାଙ୍କୁ ସବୁ ପଚାରିବେ, ଏସବୁ କଥା ସବୁ ଆସିବ। ତେଣୁ ଆମେ ଆସନ୍ତାକାଲି ଆ ପର ଶ୍ଳୋକ ଆଲୋଚନା କରିବା, ବର୍ତ୍ତମାନ ଆମର ସମୟ ହୋଇଯାଇଛି, ଆମେ ଯେମିତି ଭଗବାନ ନାମ କୀର୍ତ୍ତନ କରିକି କଥା ବିଶ୍ରାମ ଦେବା। ଶ୍ଳୋକ ନମ୍ବର କ'ଣ କହୁଛନ୍ତି? ଦଶମ ଅଠାବନ, ଦଶ ଅଠାବନ ସତର, ହରେ କେ।